वासुदेवाय
हरे कृष्णा।
अजय
श्री गोविंददास, श्री कृष्ण बलराम, श्री जगन्नाथ बलदेव सुब्रह्मण्यम, श्री राधा कृष्ण चंद्र, श्री सीताराम लक्ष्मण हनुमान, श्री लक्ष्मण कृष्ण देव एवं उपस्थित वैष्णव सद्गुरुमंत्र कृपालु। आज आम भागवतम दशम से सप्तम स्कंद भगवान नृसिंहदेव आविर्भाव तृतीय उपलक्षे आम नृसिंहदेव कथा कहते आज एकादशी दिवस एकादश दिवस एगार दिन आज आम कथा कह सप्तम स्कंद पंचम अध्याय कथा कह गत कही उन्नीस श्लोक पर्यंत कही तेणु बर्तमान अठर श्लोक जाए कहला आज उन्नीस श्लोक आम कथा कह तेणु गत काम जो आलोचना करते बहुत प्रकार भय देख जहाँ संडय अमर्क से जापारे ना प्रकृत में प्रहलाद मन को बुद्धि को किए नष्ट कर प्रहलाद भगवान विष्णु विषय में कहते ये जो बुद्धि आसला बुद्धि नष्ट बुद्धि से भावते तेणु ये बुद्धि केमी आसला तेणु बहुत प्रकार चेष्टा कलापर यदि विफल हो गले से पुणी त्रिवर्ग विषय में शिक्षा देवाई आरंभ कले धर्म अर्थ काम यही भाव में किसी काल शिक्षा कलापर तत एनम गुरु ज्ञान्वा ज्ञात ज्ञेय चतुष्टय दैतेन्द्र दर्शयास मातृ दुष्ट मलंकृत प्रहलाद महाराज को गुरु ज्ञान्वा जो ज्ञात ज्ञेय चतुष्टय से वर्तमान जानले संग जानले जहाँ सब शिक्षा करने कथा शिखिगल चतुष्टय चतुष्टय ज्ञेय चतुष्टय ये चार विषय जानवा कथा विशेष भाव राजनीतिक व्यक्ति मैंने सब चार विषय जानवा कथा धर्म शाम दान भेद दंड ये चार नीति तेणु ये जानले जो सब शिक्षा दे सब ये सब शिखिगला पूर्व से पचारे कहलु प्रहलाद कौन शिखिलु कौन सब कहलु शाम कौन दान कौन भेद कौन दंड कौन सब विषय से कहीपारे प्रहलाद महाराज सब शिक्षा करुले सी कि नुहजे गुरु जहाँ शिखा से किसी शिखुन शुणुन सब शुणुले सब कहते सब सब जान भाविले मैं ज्ञान तो जाणीगले से सब बुझीगले प्रहलाद तो ठीक होगा तार नदी जो नष्ट हो जाता बर्तमान ठीक हो जाए नदी तेणु दैतेन्द्र दर्शया मास दैतेन्द्र हिरण्यकश्यप को देखापी नहीं गले प्रहलाद को नहीं गले मातृ नुष्ट मलंकृत प्रथम माँ का पाक नहीं गले कयादेव पाक नहीं गले कयादेव पुत्र को पाई बहुत आनंदित ताकि सब स्नान इत्यादि सारी कराई बहुत अलंकृत कले बहुत अलंकार प्रदान कले त्रिलोक सम्राट धन कमी ना बहुत प्रकार अलंकार सज्जित करपर पठेले पिता पठेले पिता राजसेवर अच्छा पठेले तेणु सरस्वती कहुची पादयो पतितं बाणं प्रतिनंद्या शिशासुर परिश्रज्य चिरं दौर्भ्यां परमाप निर्वृति परमा आप निर्वृति बहुत आनंद निर्वृति बहुत आनंद प्रहलाद ना जो भाई भाव में कर्म से भाव गुण से भाव प्रहलाद जे विषय चिंता कर आनंदित हे प्रहलाद गुण जब जानवे ये शत्रु मैंने आनंदित हो जाती प्रहलाद प्रहलाद कहले आनंद राधाराणी होती लादुरी शक्ति भगवान तेणु प्रहलाद आसी पादय पतित बाक अवस्था रही पांच वर्ष बाड़क तेणु तादरे पतित हेले प्रणाम कले ବାଳ ପ୍ରତିନନ୍ଦ୍ୟା ସୁଶାସୁର ଅସୁର ହିରଣ୍ୟକଶିପୁ ତାଙ୍କୁ ମଧ୍ୟ ବହୁତ ପ୍ରତିନନ୍ଦ ତାଙ୍କୁ ମଧ୍ୟ ବହୁତ ଆଲିଙ୍ଗନ କଲେ, ବହୁତ ଖୁସି ହେଲେ, ଆଶିଷ ପ୍ରଦାନ କଲେ। ପରିଶ୍ୱର୍ଯ୍ୟ ଚିରଂ ଦୌର୍ଭ୍ୟାଂ, ପରିଶ୍ୱର୍ଯ୍ୟ କହିଲେ ଆଲିଙ୍ଗନ କଲେ, ବହୁତ ସମୟ ଧରିକି ଆଲିଙ୍ଗନ କଲେ। ଦୌର୍ଭ୍ୟାଂ ଦୁଇ ହାତରେ ତାକୁ ଆଲିଙ୍ଗନ କଲେ। ଏ ଛୋଟ ପିଲା ଇଏ ବିରାଟ ବଡ଼ ବ୍ୟକ୍ତି, ଆଲିଙ୍ଗନ କଲେ ମାନେ ତାକୁ ଟେକି ଦେଇକି ଧରିଥିବେ, ଆଉ ଇଏ କ'ଣ ଇଏ ଛୋଟିଆ ପିଲା, ସେ ତେବେ ଆଲିଙ୍ଗନ କରିଛନ୍ତି ମାନେ ସେ ଟେକି ହେଇକି ରହିଥିବ, ପିତାଙ୍କର ଭୋଜରେ ଆବୃତ ହେଇ ଆଲିଙ୍ଗିତ ହେଇ ସେ ତଳେ ତା ପାଦ ନଥିବ, ଉପରେ ଠିଆ ହେଇକି ରହିଥିବ, ଉପରେ ରହିଥିବ, ତା ମକ୍ଷଦେଶ ରହିଥିବ, ଆଶ୍ରୟ ନେଇଥିବ। ତେଣୁ ବହୁତ ସମୟ ପର୍ଯ୍ୟନ୍ତ ଆଲିଙ୍ଗନକୁ ରଖିଲେ, ବହୁତ ଆନନ୍ଦିତ ହେଇଗଲେ। ପୁଅ ପାଖରେ ନାହିଁ ନା, ଶିକ୍ଷକ ପ୍ରକାର ରହିଛି, ସେଠି ପାଠ ପଢ଼ୁଛି, ଆଉ ଆସୁନି ମଧ୍ୟ, ଏକାଥରକେ ଆସିଛି, ବହୁତ ଦିନ ପରେ ଆସିଛି, ବହୁତ ଆନନ୍ଦିତ ହୋଇଗଲେ। ତେଣୁ ପରମ ମା ପରମା ଆପ ପରମା ପରମ ସୁଖ ଆନନ୍ଦ ପ୍ରାପ୍ତ ହେଲେ, ନିର୍ବୃତମ ନିର୍ବୃତମ କହିଲେ ବହୁତ ଆନନ୍ଦ ପ୍ରାପ୍ତ ହେଲେ। ତେଣୁ ଆରୋପ୍ୟ ଅଙ୍କମ ଅବଗ୍ରହାୟ ମୂର୍ଦ୍ଧନ୍ୟ ଶୁକ୍ଳ ବୁଭି ଆସିଞ୍ଚନ ବିକଶତ ବ୍ୟକ୍ତ ମିଦ ମାମ ଯୁଧିଷ୍ଠିର। ନାରଦ ମାନେ କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ଯୁଧିଷ୍ଠିର ମହାରାଜ ଶୁଣୁଛନ୍ତି ରାଜସ୍ୱ ଯଜ୍ଞ ଚାଲିଛି, ସବୁ ମନୁଷ୍ୟମାନେ ରହିଛନ୍ତି, ବହୁତ ସବୁ ଦେବ ରାଜାମାନେ ସବୁ ଆସିଛନ୍ତି, ବିରାଟର ଆୟୋଜନ, ବିରାଟର ବହୁତ ମହାମହୋତ୍ସବ ଚାଲିଛି। ଯୁଧିଷ୍ଠିର ମହାରାଜ ଏକାଗ୍ର ଚିତ୍ର ଶ୍ରବଣ କରୁଛନ୍ତି। ତେଣୁ ନାରଦ ମାନେ କହୁଛନ୍ତି ଯୁଧିଷ୍ଠିର ଆରୋପ୍ୟ ଅଙ୍କମ ଅବଗ୍ରହାୟ, ବର୍ତ୍ତମାନ ବସିଗଲେ ସିଂହାସନ ଉପରେ ବସିଗଲେ, ପ୍ରହ୍ଲାଦ ଯେତେବେଳେ ଆସିଲା ପ୍ରଣାମ କରୁଥିଲା, ତେଣୁ ଠିଆ ହୋଇଯାଇଥିଲେ, ତେଣୁ ସେ ପାଦକୁ ଛୁଇଁକିରି ପ୍ରଣାମ କରୁଥିଲେ। ସେମିତି ପ୍ରଣାମ କଲା ପରେ ସେ ତାକୁ ଟେକି ନେଇକିରି ବହୁତ ଆଲିଙ୍ଗନ କରି ବହୁତ ଆନନ୍ଦିତ ହୋଇ ବହୁତ ସମୟ କାଳ ତାକୁ ଆଲିଙ୍ଗନ କରି ରଖିଲେ। ଏବଂ ବର୍ତ୍ତମାନ ଆରୋଗ୍ୟ ଅଙ୍କମ ଅବଗ୍ରାହ୍ୟ, ଅଙ୍କ କୋଳରେ ବସିଗଲେ, ବର୍ତ୍ତମାନ ସେ ସିଂହାସନରେ ବସିଗଲେ, ଉଚ୍ଚ ସିଂହାସନ, ଉଚ୍ଚ ସିଂହାସନ ବସି ପୁଅକୁ କୋଳରେ ଧରି ଅବଗ୍ରହ ମୂର୍ଦ୍ଧ୍ୟା ତାଙ୍କର ମୂର୍ଦ୍ଧ୍ନି ତାଙ୍କ ମସ୍ତକୁ ଶୁଙ୍ଘିବା ପାଇଁ ଆରମ୍ଭ କଲେ। ଅଶ୍ରୁକଳା ମୁଭି ଯେତେବେଳେ ଶୁଭୁଛନ୍ତି ବହୁତ ଆନନ୍ଦରେ, ଇଏ ହେଉଛି ରୀତି ଯେ ତାଙ୍କର ଯେଉଁ ବାଳକର ମସ୍ତକୁ ଆଗ୍ରହଣ କଲେ ତାଙ୍କର ଆୟୁଷ ବଢ଼େ, ଏ ବୈଦିକ ରୀତି ରହିଛି ସେଇଟା। ତେଣୁ ଯେତେବେଳେ ଆଗ୍ରହଣ କରୁଛନ୍ତି ସେତେବେଳେ ଅଶ୍ରୁକଳା ମୁଭି ଚକ୍ଷୁରୁ ଲୋତକୁ ଝରି ପଡ଼ୁଛି, କଳାମ୍ବୁ ଅଶ୍ରୁକଳା ବହୁତ ଆନନ୍ଦରେ ଆନନ୍ଦାଶ୍ରୁ ନିର୍ଗତ ହେଉଛି, ଅମ୍ବୁ ଜଳ ଆନନ୍ଦାଶ୍ରୁ ନିର୍ଗତ ହେଉଛି। ଏବଂ ଆସିଚନ୍ ବିକଶ ବକ୍ତ୍ର, ପ୍ରହ୍ଲାଦଙ୍କଠୁ ବହୁତ ସୁନ୍ଦର ବକ୍ତ୍ର, ବହୁତ ସୁନ୍ଦର ସୁନ୍ଦର ମୁଖ ଆସିଚନ୍ ଆସିଚନ୍ ଚକ୍ଷୁ କ'ଣ ଲୋତକରେ ତାଙ୍କର ମୁଖ ବହୁତ ହୋଇଗଲା ଆସିଚନ୍। ତେଣୁ ଇଦମ୍ ମାମ ଯୁଧିଷ୍ଠିର, ଏ ଯୁଧିଷ୍ଠିର ବର୍ତ୍ତମାନ ଏହିଭଳି ଭାବରେ କହିଲେ ଇଦମ୍ ମାମ। ଯୁଧିଷ୍ଠିର ଜାଣିବାକୁ ଚାହୁଁଛନ୍ତି କ'ଣ ପାଇଁ ଇଏ ଯେଉଁ ହିରଣ୍ୟକଶିପୁ ନିଜର ପୁତ୍ର ସବୁ ଗୁଣ ରହିଛି, କ'ଣ ପାଇଁ ତାକୁ ହତ୍ୟା କରିବା ପାଇଁ ଉଦ୍ୟମ କଲେ, ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ହତ୍ୟା କରିବା ପାଇଁ ଚାହୁଁଥିଲେ। ତେଣୁ ଯୁଧିଷ୍ଠିର ମହାରାଜ ବହୁତ ଆଗ୍ରହରେ ଶ୍ରବଣ କରୁଛନ୍ତି, ସେ ଦେଖିପାରୁନାହାନ୍ତି କିଛି ଦ୍ରୋହ ଭାବରେ ଲାଗୁନି, ସେ ତ ବହୁତ ଆନନ୍ଦ ପାଉଛନ୍ତି, ପୁତ୍ର ପ୍ରତି ବହୁତ ଆନନ୍ଦ ରହିଛି, ପୁତ୍ର ପ୍ରତି ବହୁତ ସ୍ନେହ କରୁଛନ୍ତି, ତାହେଲେ କେମିତି ତାଙ୍କୁ ଦ୍ରୋହ କଲେ କ'ଣ ପାଇଁ ଆନନ୍ଦ କରୁଛନ୍ତି ଏବଂ ଚିନ୍ତା କରୁଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ଏଇଭଳି ଭାବରେ ବାଇଶ ଶ୍ଳୋକରେ କୁହାଯାଉଛି, ହିରଣ୍ୟକଶିପୁ ଉବାଚ, ବାଇଶ ଉପରେ ନାରଦଙ୍କର କଥା ଆଉ ନିଜେ ନ କହିକିରି ହିରଣ୍ୟକଶିପୁ କଥାକୁ ରିଲେ କଲେ, ହିରଣ୍ୟକଶିପୁ ଉବାଚ। ତେଣୁ ଗୁରୁ ହିରଣ୍ୟକଶିପୁ ମୋତେ ହିରଣ୍ୟକଶିପୁ କହୁଛନ୍ତି, ପ୍ରହ୍ଲାଦ ଅନୁଚ୍ୟତାଂ ତାତ ଶୋଧିତଂ କିଞ୍ଚିତ୍ ଉତ୍ତମ କାଳେ ନେଇତା ବତା ୟୁଷ୍ମନ୍ जब अशिक्षक गुरुर भवान प्रहलाद तात पुत्र अनुचता कहल देखा अनुचता स्वदीता किंचित उत्तम तुम ये काल पाठ पढ़ल ना खाली खेला बुला समय कटेदल किसी पढ़े ना शिक्षा शिक्षक मान पढ़े तो हाँ जो कि पढ़े कौन पढ़ल स्वदीतम कौन पढ़ल उत्तम जैसे बहुत विषय पढ़ी कौटा श्रेष्ठ भी भावत किंचित उत्तम किसी कह किंचित उत्तम कालीना तब आयुष्मान तुम दीर्घ जीवन हो आयुष्मान तुम्हें ये समय पढ़ल पढ़ल कौन सब पर्यत अशिक्षक गुरु भवान तुम गुरु संडय अमरक कौन शिक्षा दे शिखिल कौन सब श्रेष्ठ शिक्षा कल तेणु गुरु सुष्टु अधितम संशयादि रहितम अनु अनुकूलम सुष्टु अधितम ठीक भाव कौटा पढ़ल मैंने कौटे आगे सन्देह नहीं बहुत जिस रही बहुत सन्देह रोचे यहाँ केमती है केमती है ये जो है एम असुविधा ये ठीक नुह सन्देह रोचे आम बहुत तेनालीह रही तो छाड़ सन्देह क्या छाड़ जोटा ठीक भाव आम कौन निसंदेह भाव में ठीक भी भावच उत्तम भी भावच गुरु हिरण्यकश्यप मत शुक्राचार्य मजा हिरण्यकश्यप भाव गुरु ये शुक्राचार्य जो पुत्र रही संडय अमरक पाठ पढ़ाई कौन से पढ़े कि प्रहलाद चिंता कर गुरु कहले मोर गुरु अच्छे नारद मुनि नारद मत प्रहलाद मत नारदा तेनाली गुरु गुरु पटे कौन शिक्षा कल तेणु गुरु कहले भाव मोर गुरु अच्छे नारद मुनि प्रकृत गुरु नुहत गुरु न सस्या भागवत पंचम स्कंदर विश्व कहीदे से गुरु नुहत खाली गुरु कथा कह जाए गुरु न सस्या सुजन न सस्या पिता न सस्या जनन न सस्या दैव न सस्या न प्रतिष्ठ सस्या जन्म मोते समुपेत मृत्यु से प्रकृत गुरु नुहत सी आम सुजन नुहत सी आम पिता नुहत सी आम माता नुहत सी आम पति नुहत सी आम देवता नुहत जदि आम जार शरण में जाचे से जी आम को मृत्युमुख रक्षा न कर पारे न मोचे समुपेत मृत्यु मृत्युमुख जदि मोचन करें रक्षा करें अमृत प्रदान कले से प्रकृत से पदवाच्य है तेणु ये संडय अमरक से तो जाणी ना आत्मतत्व विषय ये बहुत जगत बंदी होती रही अंध भी रही सी कि गुरु हो पारे तेणु से गुरु पदवाच्य नुहत प्रहलाद चिंता कर गुरु अच्छा नारद मुनि ये पिता पचारे गुरु गुरु कटर जो शिक्षा कल जब शिक्षक गुरु भव गुरु कटर जहाँ शिक्षा कल कह तेना प्रहलाद कह पिता पचार कह अवश्य भाव जानते गत थर कही विष्णु कौन जब हरिम आश्रय हरि आश्रय कही थे पसंद कर संडे अमर उपर बहुत क्रोध प्रकाश करते तेणु बर्तमान जब पीछे शिक्षा देवी ये पसंद करेंगे ना हेले से श्रेष्ठ शिक्षा काले तर मती बदल जीव प्रहलाद भावे जो मैंने साधु से चाहती कि समस्त मंगल हो प्रकृत ये ज्ञान प्राप्त हेले समस्त मंगल हम आम ये शिक्षा करुचे श्रवण करुचे यम आम जानूचे प्रकृत में आम कमी मंगल हम तेणु साधु जी समस्त मंगल चाहती तेणु पिता मंगल कमी हम ये ज्ञान प्राप्त हेले मंगल हम सी जो ज्ञान सब प्राप्त होता प्रकृत मंगल हो पार ना तेणु हिरण्यकश्यप प्रश्न उत्तर में ये दुईट श्लोक कहले बहुत प्रसिद्ध श्लोक प्रभुपाद महाराज आर 15 पेज दे भावार्थ ये श्लोक प्रसिद्ध श्लोक भक्ति 9 अंग विषय कहले श्रवण कीर्तनम श्रवणम कीर्तनम विष्णु स्मरणम पाद सेवनम अर्चनम वंदनम दास्यम सख्यम आत्मनिवेदनम इति पुंसा पिता विष्णु भक्तिस्ते नवलक्षण क्रियते भगवत्यधा तन्मन्नी अधितम उत्तम योग श्रेष्ठ शिक्षा अधितम उत्तम तन्मन्नी मुझे भावुँ ये श्रेष्ठ शिक्षा आप भावे जानी कि भावी ये श्रेष्ठ शिक्षा तन्मन्नी मुझे भावुँ यहाँ अधितम उत्तम कौन कौन ना श्रवण की नौटी अंग भक्ति नौटी अंग श्रवण कीर्तन विष्णु स्मरण ये नौटी अंग भक्ति आरंभ हो श्रवण रु आरंभ हो श्रवण रहा भक्ति आज आप जो भक्ति आचरण करवण रु भक्ति प्राप्त होती श्रवण जी करवर्त अवस्था से कीर्तन करें श्रवण रीर्तन सुजोग ना से स्मरण करेंगे ये भक्ति जो नौटी अंग अच्छी तरह तीन टी श्रेष्ठ श्रवण कीर्तन विष्णु स्मरण जार तार श्रवण करेंगे ना विष्णु भगवान श्रवण करेंगे तांकर विषय कीर्तन करेंगे हरे कृष्णा 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 हरे 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 राम 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 हरे हरे तेणु प्रहलाद जो कथा कहले विप्राधमेव अनयोर गुरुत्व नास्ति ये विप्राधम मैंने सब संडय अमरक गुरुत्व किसी ना गुरु से नुहत गुरु श्री नारदा सकाशा केवला भक्ति एव अहम शिक्षित शिक्षमत तामेव ब्रवीमी इति मनसी कृत्वा आह तेणु मोर गुरु प्रकृत नारद प्रकृत गुरु सी जो शिक्षा देते शिक्षा को मुझे कह तेणु चिंता करी वर्तमान एक कहले श्रवण कीर्तन विष्णु स्मरण एटी पाद सेवनम कहले परिचर्या जो मंदिर रे पूजा होती पाद सेवनम भगवान तेणु पुंसा इति पुंसा पिते विष्णु पुंसा कहले पुरुष मैंने करें ना पुंसा मात्रेण पुस्त्र मात्रेण नात्र वर्णाश्रमादि नियम इति भाव जेकोसी लोक वर्ण जेकोसी वर्ण जेको आश्रम लोक मैंने ये भगवान ये भक्ति करेंगे पुं शब्द से जीवमात्र वाचकत्वात् स्त्रियापि पुंस कहले पुरुष खाली स्त्री लोक मैंने से पुंस जीवे से मत पुरुष पुरुष अभिमान समस्त रही तेणु नवलक्षाणी जस्या इतिहा मध्य किमी कृत चेत तदा भक्ति इत्यर्थ तेणु ये भक्ति हूँ श्रेष्ठ शिक्षा आयते भगवती अधा अधा अर्थ हूँ कौन ना अधा हूँ साक्षात एव न तो ज्ञान कर्मादि व्यवधान अनीन ज्ञान कर्म तो व्यवधान नव केवल साक्षात भक्ति करेंगे जो अधा भी कह जाऊ तेणु कहले प्रभुपाद महाराज बहुत बड़ा भावार्थ दे पंद्रह पेज भावार्थ दे गोटे क्लास चलो केवल भावार्थ कहले तेणु आम संक्षेप कह प्रभुपाद महाराज कहते से श्रीमद भागवत एकादश स्कंद द्वितीय अध्याय बयालीस श्लोक को उद्धार करते भक्ति परेशान भव विरक्ति अन्यत्र चैसूत्रिक एक काल मैंने भक्ति करमी जानवा भौतिक जगत भौतिक आसक्ति से मुक्त हो एक समय चल तीन जिन एक समय चले भक्ति परेशान भव विरक्ति तीन जिन भगवान जो भक्ति करवा भगवान प्रेम करवा एवं अन्य जो भौतिक आसक्ति मुक्त हवा एवं परेश अनुभव भगवत अनुभव इच्छा आसव एक एक समय तीन जिन हम प्रपद्य मानस तथा संतु जो भाव उदाहरण दि जाए प्रसाद पाइला बेले प्रति गुंडारे जितने खाऊे प्रति गुंडारे तीनो जिन एक समय हो तुष्टि तुष्टि खिद पाए खाद्यर जो टेस्ट रही अनुभव करते आम शरीर पुष्टि होती क्षुधा निवारण हो तेणु ये भाव ପ୍ରଭୁପାଦ ମହାରାଜ ବହୁତ ବିରାଟ ଗୋଟେ ଭାବାର୍ଥ ଦେଇଛନ୍ତି। ଅଧା ପ୍ରଭୁପାଦ ମହାରାଜ ସେ କଥା ଅଧା ଶବ୍ଦରେ ଅର୍ଥ ହେଉଛି ଭଗବାନଙ୍କର ପ୍ରୀତିବିଧାନ ଅର୍ଥ କରିବାର ଅଛି। କର୍ମକାଣ୍ଡ ଧାରାରେ ଆମେ ନିଜର ଇନ୍ଦ୍ର ତୃପ୍ତି ପାଇଁ ଯେଉଁ କାର୍ଯ୍ୟ କରୁଛେ ଭଗବାନଙ୍କୁ ଅର୍ପଣ କରୁଛେ ସେଇଟା ନୁହଁ, ସିଦ୍ଧ ସ୍ୱାମୀ ତାଙ୍କ ଭାବାର୍ଥ ସେ କଥା କହିଛନ୍ତି। ତେଣୁ ଶ୍ରୀ ସନାତନ ଗୋସ୍ୱାମୀ କୃତ୍ରିମ ଭକ୍ତ କିମ୍ବା ଅଭକ୍ତମାନଙ୍କ ଦ୍ୱାରା ହେଉଥିବା କୀର୍ତ୍ତନ ଶ୍ରବଣ କରିବାକୁ ନିଷେଧ କରିଛନ୍ତି। ଆମେ ଯେଉଁ କଥା ଶୁଣିବା ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କଠାରୁ ଏଇ ଭଗବାନ କଥା ଶୁଣିବା ପାଇଁ ମନା କରାଯାଇଛି। ଶ୍ରବଣ କୁହାଯାଉଛି ମାନେ ଆମେ ଯାହାଠୁ ତାଠୁ ଶ୍ରବଣ କରିବା ତାହା ନୁହଁ। ତେଣୁ ଅନ୍ୟ ଯୁଗମାନଙ୍କରେ ମଧ୍ୟ ପବିତ୍ର ନାମ ସଂକୀର୍ତ୍ତନ ସମାନ ଭାବେ ଶକ୍ତିଶାଳୀ ଅଟେ, କିନ୍ତୁ ବିଶେଷ କରି କଳିଯୁଗରେ ଏହା ସବୁଠାରୁ ଶକ୍ତିଶାଳୀ ଅଟେ। ଯେଉଁ କୀର୍ତ୍ତନ ବିଶେଷ ଭାବେ ନାମ କୀର୍ତ୍ତନ ସବୁ ଯୁଗରେ ରହିଛି, କିନ୍ତୁ କଳିଯୁଗରେ ସେଇଟା ବେଶୀ ଶକ୍ତିଶାଳୀ। ତେଣୁ ନାମ ସଂକୀର୍ତ୍ତନ କରିବା ବେଳେ ଯେଉଁ 10ଟି ଅପରାଧ ରହିଛି ସେ ବିଷୟରେ କୁହାଯାଉଛି। ତେଣୁ ଏଇଭଳି ଭାବରେ ସବୁ ବିଷୟରେ 9ଟି ଯାକ ଅଙ୍ଗ ବିଷୟରେ ପ୍ରଭୁପାଦ କିଛି କିଛି କଥା କହିଛନ୍ତି। ତେଣୁ ଏସବୁ ଆମେ ତ ଭକ୍ତ ଭକ୍ତି ମାର୍ଗରେ ଅଛେ, ଆମେ ଭକ୍ତ ଆମେ ଜାଣିଛେ ଏଇ 9ଟି ବିଷୟରେ କିଏ ଆମର ଭକ୍ତିର ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି। ଏଇ ଯେଉଁ 9ଟି ମାର୍ଗ ରହିଛି ଭକ୍ତିର, ଭକ୍ତିର ଗୋଟିଏ ଗୋଟିଏ ଅଙ୍ଗ ଜାଳନ କରି ଜଣେ ଜଣେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ଭକ୍ତିର ସ୍ୱାମୀଙ୍କ ସିନ୍ଧୁରେ ରୂପ ଗୋସ୍ୱାମୀ କହିଛନ୍ତି ସେ କଥା, ଶ୍ରୀ ବିଷ୍ଣୁ ଶ୍ରବଣେ ପରୀକ୍ଷିତ, ବିଷ୍ଣୁଙ୍କ ବିଷୟରେ ଶ୍ରବଣ କରି ପରୀକ୍ଷିତ ମହାରାଜ ସିଦ୍ଧି ପ୍ରାପ୍ତ ହୋଇ ଅଭବତ ବୟାସଖୀ କୀର୍ତ୍ତନେ। ବୟାସଖୀ କହିଲେ ସୁଖଦେବ ଗୋସ୍ୱାମୀ, ସେ କେବଳ କୀର୍ତ୍ତନ ଅଙ୍ଗଟି ଆଚରଣ କରି କୀର୍ତ୍ତନ କେବଳ କରି ଭଗବାନ କଥା ସେ ଭଗବାନ ପ୍ରାପ୍ତ ହୋଇଗଲେ। ସେହିଭଳି ଭାବରେ ପ୍ରହ୍ଲାଦ ସ୍ମରଣେ, ପ୍ରହ୍ଲାଦ ସବୁବେଳେ ସ୍ମରଣ କରୁଥିଲେ ଭଗବାନ କଥା। ଆଗରୁ ଶ୍ରବଣ କରିଥିଲେ, ମାତୃଗର୍ଭରେ ଥିଲାବେଳେ ଶ୍ରବଣ କରିଥିଲେ, ଅନ୍ୟବେଳେ ତାଙ୍କୁ ଆଉ ସମୟ ମିଳିନଥିଲା ଭଗବାନ କଥା ସବୁ ଶୁଣିବା ପାଇଁ, କିନ୍ତୁ ସ୍ମରଣ କରୁଥିଲେ, ଯାହା ଶ୍ରବଣ କରୁଛନ୍ତି ସେଇଟାକୁ ସ୍ମରଣ କରୁଥିଲେ। ଏବଂ ପ୍ରହ୍ଲାଦ ବିଶେଷ ଭାବରେ ଛୋଟ ପିଲାଦିନୁ ସବୁବେଳେ ସ୍ମରଣ କରୁଥିଲେ। ସ୍ମରଣ ଅଙ୍ଗ ଆମର ସୁଷମା ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେଉଁମାନେ ଶ୍ରୋତ୍ରିୟ ଧାରାରେ ଆସନ୍ତି ନାହିଁ ସେମାନେ ଭାବନ୍ତି ସ୍ମରଣ ହେଉଛି ଶ୍ରେଷ୍ଠ ଅଙ୍ଗ, ଭଗବାନଙ୍କ ଲୀଳା ସ୍ମରଣ କରିବା। ଶ୍ରୋତ୍ରିୟ ଧାରାରେ ସେମାନେ ଗୁରୁ ପରମ୍ପରାରେ କ'ଣ ଏଇ ଶ୍ରୋତ୍ରିୟ ଧାରା ଗୁରୁଙ୍କର ଠାରୁ ଶ୍ରବଣ କରିନାହାନ୍ତି, ସେହି ଧାରାଟି ସେମାନେ ଆସୁନାହାନ୍ତି, ସେମାନେ ଭାବନ୍ତି ସ୍ମରଣ ହେଉଛି ଶ୍ରେଷ୍ଠ ଭକ୍ତିର ଅଙ୍ଗ। କିନ୍ତୁ ଶ୍ରେଷ୍ଠ ଭକ୍ତିର ଅଙ୍ଗ ଆରମ୍ଭ ହେଉଛି, ଶ୍ରେଷ୍ଠ ଭକ୍ତିର ଅଙ୍ଗ କୁହାଯିବ, ପ୍ରକୃତ ଶ୍ରେଷ୍ଠ ଅଙ୍ଗ ହେଉଛି କୀର୍ତ୍ତନ। କିନ୍ତୁ ଆମେ ଯଦି ଶ୍ରବଣ ନ କରିଥିବା ତାହେଲେ କୀର୍ତ୍ତନ କରିପାରିବା ନାହିଁ। ତେଣୁ ତଦଭରି ଭଜନେ ଲକ୍ଷ୍ମୀ, ଲକ୍ଷ୍ମୀଦେବୀ ସେଭଳି ଭଗବାନଙ୍କର ପାଦ ପଦ୍ମ ପାଦ ସେବା କରୁଛନ୍ତି, ଲକ୍ଷ୍ମୀଦେବୀ ହେଉଛନ୍ତି ଆଚାର୍ଯ୍ୟା ପାଦ ସେବାରେ। ତେଣୁ ପୃଥୁ ପୂଜନେ, ପୃଥୁ ମହାରାଜ ଅଛନ୍ତି, ସେ ଜଣେ ଭଗବାନଙ୍କର ଅବତାର, ସେ ବିଷ୍ଣୁ ସ୍ମରଣ ଅର୍ଚ୍ଚନ, ପୂଜନ କହିଲେ ଅର୍ଚ୍ଚନ, ମନ୍ଦିରରେ ଯେଉଁ ଅର୍ଚ୍ଚନା ହେଉଛି ଏହି ଅର୍ଚ୍ଚନାର ଆଚାର୍ଯ୍ୟ ହେଉଛନ୍ତି ପୃଥୁ ମହାରାଜ। ବହୁତ ସୁନ୍ଦର ଭାବରେ ଭଗବାନଙ୍କର ଅର୍ଚ୍ଚନା କରିଥିଲେ। ପୃଥୁ ମହାରାଜଙ୍କ ବିଷୟରେ ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପୃଥୁ ମହାରାଜ ଭଗବାନଙ୍କର ଯଜ୍ଞ କରୁଥିଲେ, ଭଗବାନଙ୍କର ସୁନ୍ଦର ଭାବରେ ଅର୍ଚ୍ଚନା କରୁଥିଲେ ଏବଂ ଭଗବାନ ସେଠି ଆବିର୍ଭାବ ହୋଇଥିଲେ ଯଜ୍ଞସ୍ଥଳୀରେ। ଏକଥା ସବୁ ରହିଛି। ଅକ୍ରୁରସ୍ତୁ ଅଭିବନ୍ଦନେ, ବନ୍ଧନ ଯେଉଁ ରହିଛି ବନ୍ଧନର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର। ତେଣୁ ଅକ୍ରୁର ଯେତେବେଳେ ଆସିଥିଲେ ମଥୁରାରୁ ଭଗବାନଙ୍କୁ ନେବା ପାଇଁ, ବୃନ୍ଦାବନରୁ ମଥୁରାକୁ ନେବା ପାଇଁ କୃଷ୍ଣ ବଳରାମଙ୍କୁ, ସେହି ସମୟରେ ସେ ଯେତେବେଳେ ନେଇକି ଯାଉଛନ୍ତି ବାଟରେ ଯମୁନା ନଦୀରେ, ସେ ଅକ୍ରୁର ଘାଟ ବର୍ତ୍ତମାନ ମଧ୍ୟ ରହିଛି ଅକ୍ରୁର ଘାଟ, ସେଠି ଯେତେବେଳେ ସେ ସ୍ନାନ କଲେ, ଯେତେବେଳେ ଭଗବାନ ଦର୍ଶନ କଲେ ଜଳ ଭିତରେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। କୃଷ୍ଣ ବଳରାମଙ୍କ ସେ ରଥ ଉପରେ ଥିଲେ, ପୁଣି କେମିତି ଜଳ ଭିତରକୁ ଆସିଲେ, କାହିଁକି ଯେତେବେଳେ ଜଳରୁ ଉଠିକରି ଦେଖିଲେ, ଉପରକୁ ଦେଖିଲେ ରଥରେ ବସିଛନ୍ତି କୃଷ୍ଣ ବଳରାମ, ପୁଣି ଆଶ୍ଚର୍ଯ୍ୟ ହୋଇଗଲେ, ପୁଣି ଭିତରକୁ ବସିଲେ ଦେଖିଲା କୃଷ୍ଣ ବଳରାମ ପୁଣି ରହିଛନ୍ତି। ଏଇଠି ଭଗବାନ ତାଙ୍କୁ କୃପା କରିଛନ୍ତି, ତାଙ୍କର ଐଶ୍ୱର୍ଯ୍ୟକୁ ଦେଖେଇଛନ୍ତି ଭଗବାନ, ତେଣୁ ସେ ଭଗବାନଙ୍କର ବନ୍ଦନା କରିଛନ୍ତି। ବହୁତ ସୁନ୍ଦର ଦଶମ ସ୍କନ୍ଧ 40 ଅଧ୍ୟାୟରେ ବୋଧେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ବନ୍ଦନା ବିଷୟରେ ବର୍ଣ୍ଣନା କରିଛନ୍ତି। ବହୁତ ସୁନ୍ଦର ଭାବେ ସ୍ତୁତି କରିଛନ୍ତି ଅକ୍ରୁର। ତେଣୁ ଅକ୍ରୁର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଦାସେ ଦାସର ଆଚାର୍ଯ୍ୟ କିଏ,
ସେ ପାଦ ସେବା ଦାସ ପାଦ ସେବା ଅଲଗା ଦାସ ଅଲଗା କପିପତି ଦାସୀ ଦାସ୍ୟ ଭକ୍ତ ଦାସ୍ୟମାନେ ଦାସ ଭକ୍ତ ବିଭିନ୍ନ ପ୍ରକାର ଭକ୍ତ ରହିଛନ୍ତି ଦାସ୍ୟ ଭକ୍ତ କପିପତି ହନୁମାନ ହନୁମାନ ଏଠି ରହିଛନ୍ତି ପୂଜିତ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ସେ ହେଉଛନ୍ତି ଦାସ ନିଜ ହେଉଛି ଭଗବାନଙ୍କ ସେବକ ସବୁବେଳେ ସେଇ ଅଭିମାନ ରହିଛି ଦାସ୍ୟ କପିପତି ଦାସ୍ୟ ଅଥବା ସଖେ ଅର୍ଜୁନ ଅର୍ଜୁନ ବହୁତ ଭଗବାନଙ୍କର ସଖା ରହିଛନ୍ତି କିନ୍ତୁ ବିଶେଷ ଭାବରେ ଅର୍ଜୁନଙ୍କୁ ଆଚାର୍ଯ୍ୟ ବୋଲି କୁହାଯାଏ ସଖା ଭକ୍ତରେ ଅର୍ଜୁନ ହେଉଛନ୍ତି ଆଚାର୍ଯ୍ୟ ସେଭଳି ସର୍ବସ୍ୱାତ୍ମ ନିବେଦନ ବଳିର ବଳି ଆତ୍ମନିବେଦନ ଆତ୍ମନିବେଦନ ବଳି ମହାରାଜ ସବୁକିଛି ଆତ୍ମନିବେଦନ କରିଦେଇଥିଲେ ଭଗବାନ ସବୁକିଛି ପ୍ରଦାନ କଲେ ତ୍ରିଲୋକ ପ୍ରଦାନ କଲେ ଅନ୍ତିମରେ ବାମନ ଚରିତ୍ରରେ କଥା ଆସିବ ଅନ୍ତିମରେ ଯେତେବେଳେ କହିଲେ ବାମନ ଦେ କହିଲେ ଅସୁର ତୁ ମୋତେ ତିନି ପାଦ ଭୂମି ଦେବା ପାଇଁ କହିଥିଲୁ ଦୁଇ ପାଦ ଭୂମିରେ ମୁଁ ସବୁକିଛି ତୋର ତ୍ରିଲୋକକୁ ନେଇଗଲି ବର୍ତ୍ତମାନ ତୃତୀୟ ପାଦ ପାଇଁ କ'ଣ ଦେବୁ କହ ବହୁତ କ୍ରୋଧ ପ୍ରକାଶ କରି କହୁଛନ୍ତି ତେଣୁ ସେଇଠି ବାମନଦେବଙ୍କୁ ବଡ଼ି ମହାରାଜ ତାଙ୍କର ମସ୍ତକୁ ନିବେଦନ କଲେ ପ୍ରଭୁ କୁରୁ ପଦମ କ'ଣ ବଚୋ ବେଲିକଂ ସୁରବର୍ଜ ଯଦୁତ୍ତମ ଶ୍ଲୋକ ଭଗବାନ ମମେରିତମ ବଚୋ ବେଲିକଂ ଭଗବାନ ବଚୋ ବେଲିକଂ କ'ଣ ମୋର ମସ୍ତକ ପ୍ରଧାନ ଆପଣ ତୃତୀୟ ପଦ ସ୍ଥାପନ କରନ୍ତୁ ଏଠି ସନ୍ଦେହ ସାଧାରଣତଃ ଗୋଟେ ସନ୍ଦେହ ଆସିବ ଏ ତ୍ରିଲୋକରେ କୁ ନେଇଗଲେ ଭଗବାନ ତାଙ୍କ ଦୁଇ ପଦରେ ଆଉ ଏ ମସ୍ତକଟା କେତେ ବଡ଼ଟେ ଯେ ତାଙ୍କର ଗୋଟେ ପାଦ ରହିବ ତା ଉପରେ ତେଣୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ମସ୍ତକର ମୂଲ୍ୟ ସାମାନ୍ୟ ନୁହଁ ଖାଲି ଛୋଟିଆ ମସ୍ତକ ନୁହଁ କାରଣ ଯେଉଁମାନେ ଧନୀ ବ୍ୟକ୍ତି ତାଙ୍କର ଯେଉଁ ଧନ ରହିଛି ସେ ଧନର ଦୁଇ ଗୁଣ ହେଉଛି ତାଙ୍କର ମସ୍ତକର ମୂଲ୍ୟ ଧନ ଆମ୍ବାନୀ ଇତ୍ୟାଦି ସବୁ ବହୁତ ଧନୀ ବ୍ୟକ୍ତି ଅଛନ୍ତି ତାଙ୍କର ଯେତିକି ଧନ ରହିଛି କୋଟି କୋଟି ଟଙ୍କାର ଧନ ରହିଛି ତାଙ୍କର କିନ୍ତୁ ତାଙ୍କର ମସ୍ତକର ମୂଲ୍ୟ ହେଉଛି ତା'ଠାରୁ ଯେତିକି ତାଙ୍କର ଧନ ଅଛି ତା'ର ଦୁଇ ଗୁଣ ହେଉଛି ମସ୍ତକର ମୂଲ୍ୟ ଆଚାର୍ଯ୍ୟମାନେ ଏଇଟା କୁହନ୍ତି ତେଣୁ ବାମନଦେବ ମୁଁ ମାଗିଥିଲି ତିନି ପାଦ ଭୂମି ଦୁଇ ପାଦ ଭୂମିରେ ନେଇଯାଇଥିଲେ ଭଗବାନ ବଳି ବର୍ତ୍ତମାନ ଆହୁରି ଦୁଇ ପାଦ ଭୂମି ଦେଉଛନ୍ତି ଏ ଚାରି ପାଦ ଭୂମି ଦେଉଛନ୍ତି ଦୁଇ ପାଦରେ ଦୁଇ ଗୁଣ ହେଉଛି ଚାରି ପାଦ ଭଗବାନଙ୍କର ଆଉ ପାଦ ନାହିଁ ସେ ଚାରି ଦେବା ପାଇଁ ତେଣୁ ଭଗବାନ ହାରିଗଲେ ବାମନଦେବ ଏ ବାମନଦେବଙ୍କ ପ୍ରସଙ୍ଗ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟ ଓ 23 ଅଧ୍ୟାୟ 8 ଅଧ୍ୟାୟରେ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନଙ୍କର କୃପା ହେଲେ ଆମେ ସେ କଥା କହିବା ବାମନଦେବଙ୍କର କଥା ବାମନଦେବ ଆସିବ ବାମନଦେବଙ୍କ ଆବିର୍ଭାବ କଥା ଆସିବ ତେଣୁ ଇଏ ବଡ଼ି ମହାରାଜ ସବୁକିଛି ଆତ୍ମନିବେଦନ କରିଯାଇଥିଲେ ଭଗବାନ ପାଖରେ ସେ ଆଚାର୍ଯ୍ୟ ଆତ୍ମନିବେଦନ ଆଚାର୍ଯ୍ୟ ତେଣୁ ଅଭୂତ କୃଷ୍ଣାଦି ଏସାଙ୍କରା ଏମାନେ ସେ ଶ୍ରେଷ୍ଠ ଗୋଟି ଗୋଟି ଅଙ୍ଗ ଯାଜନ କରି ଭଗବାନ ପ୍ରାପ୍ତ ହୋଇଛନ୍ତି ଆଉ କେତେଜଣ ଭକ୍ତ ଅଛନ୍ତି ଯେମିତି ଅମ୍ବରୀଶ ମହାରାଜ ସେ ସବୁଯାକ ଅଙ୍ଗ ପାଳନ କରୁଥିଲେ କବି ମନ କୃଷ୍ଣ ପଦାର ବିନ୍ଦୁ ନବସ୍କନ୍ଦେ ତାଙ୍କ କଥା ଆସିବ ତେଣୁ ଏହିଭଳି ଭାବରେ ଯେଉଁ 9 ଅଙ୍ଗ ରହିଛି ଏହି ଅଙ୍ଗ ହେଉଛି ଶ୍ରେଷ୍ଠ ଶ୍ରେଷ୍ଠ ଶିକ୍ଷା ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁ କହିଲେ ପିତାଙ୍କୁ କହିଲେ ତେଣୁ ଯେତେବେଳେ ଶୁଣିଲେ ଏ କଥା 25 ଶ୍ଳୋକରେ କହିଲେ ନିଶମ୍ୟ ଏତ ସୁତବଚୋ ହିରଣ୍ୟକଶିପୁ ସ୍ତଦା ଗୁରୁପୁତ୍ର ମୁବାଚେଦଂ ରୁଷା ପ୍ରସ୍ଫୁରିତା ଧର ନିଶମ୍ୟ ଯେତେ ଶୁଣିଲେ ଏ କଥା ଶୁଣୁଛନ୍ତି କୋଳରେ ବସେଇ ଶୁଣୁଛନ୍ତି ପୁତ୍ର କୋଳରେ ବସେଇ ନିଶମ୍ୟ ଏତ ସୁତ ବଚୋ ସୁତର ପୁତ୍ରର ଯେଉଁ ବଚନ ଶୁଣି ହିରଣ୍ୟକଶିପୁ ସ୍ତଦା ହିରଣ୍ୟକଶିପୁର କ'ଣ ଅବସ୍ଥା ହେଲା ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି କ'ଣ ସେ ଭାବୁଥିବେ ହିରଣ୍ୟକଶିପୁ ତେଣୁ ହିରଣ୍ୟକଶିପୁ କ'ଣ କଲେ ନା ଗୁରୁପୁତ୍ର ମୁବାତ୍ ଇଦମ୍ ପ୍ରହ୍ଲାଦ ଉପରେ ତ କ୍ରୋଧ କରିନାହାନ୍ତି ପ୍ରହ୍ଲାଦ ଉପରେ କ୍ରୋଧ କରିନାହାନ୍ତି ଆଗରୁ ଯେତେବେଳେ କହିଥିଲେ ସାଧୁ ମନି ଅସୁରବର୍ତ୍ତ ଦେଇନା ସେ ତ ହସି ଦେଇଥିଲେ ପୁଅ ଉପରେ ହସି ଦେଇଥିଲେ ବର୍ତ୍ତମାନ ଆଉ ହସି ନାହାନ୍ତି କିନ୍ତୁ କ୍ରୋଧ ଆରମ୍ଭ ହୋଇଗଲା ପୁଅ ଉପରେ ନୁହଁ ଗୁରୁପୁତ୍ର ଉଆଚ ଗୁରୁପୁତ୍ରଙ୍କ ଉପରେ କ୍ରୋଧ ଆସିଲା କାହିଁକିନା ନିଶ୍ଚିନ୍ତ ଭାବରେ ଗୁରୁପୁତ୍ରମାନେ ମୋର ଶତ୍ରୁ ତାଙ୍କୁ ମନା କରିଥିଲି ଏଇ ଭଗବାନଙ୍କ ବିଷ୍ଣୁଙ୍କ ବିଷୟରେ ଶିକ୍ଷା ଦେବା ପାଇଁ, ପୁଣି ତାଙ୍କୁ ଶିକ୍ଷା ଦେଇଛନ୍ତି ଏମାନେ ମୋର ଶତ୍ରୁ ଏଇ କଥା କହିଥିଲେ ଆସୁର କଥା, ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛି, ପୁତ୍ର ଉପରେ କ୍ରୋଧ ପ୍ରକାଶ କରିନାହାନ୍ତି। ଗୁରୁପୁତ୍ର ଏବଂ ଏଇଭଳି ଭାବରେ ଗୁରୁପୁତ୍ରଙ୍କୁ କହିଲେ, କିଭଳି କହିଲେ, ରୁଷା ପ୍ରସ୍ଫୁରିତ ଆଧର, ବହୁତ କ୍ରୋଧ ହୋଇଯାଇଛି ପୁଅ ଉପରେ ନାହିଁ, ସେ ଶିକ୍ଷକମାନଙ୍କ ଉପରେ ରୁଷା ବହୁତ କ୍ରୋଧରେ ପ୍ରସ୍ଫୁରିତ ଆଧର, ଅଧର କମ୍ପୁଛି ବର୍ତ୍ତମାନ, କିଏ କ୍ରୋଧ ହୋଇଯାଇଛି, ଅଧର କମ୍ପୁଛି ତାଙ୍କର, ବହୁତ କ୍ରୋଧ ପ୍ରକାଶ କରି ଏଇଭଳି ଭାବରେ କହୁଛନ୍ତି। କ'ଣ ଯୁଧିଷ୍ଠିର ମହାରାଜ ତାଙ୍କୁ କ'ଣ କହିଲେ, କ'ଣ କହିଲେ ଭାବୁଛନ୍ତି, ବ୍ରହ୍ମବନ୍ଧୁ କିମେ ତତ୍ତେ, ଆରେ ବ୍ରହ୍ମବନ୍ଧୁ ସେଠି ଠିଆ ହୋଇଥିଲେ, ତାଙ୍କ ଟିଚରମାନେ ଠିଆ ହୋଇଥିଲେ ଦୁଇଜଣ ଯାକ, ସେ ଭାବିଲେ ଆମେ ଯେଉଁ ଶିକ୍ଷା ଦେଲୁ, ସେମାନେ ଭାବିଲେ ଏସବୁ ଶିକ୍ଷା ଗ୍ରହଣ କରିଛି, ସେସବୁ କହିବ, ସେ କଥା କହିଲେ ହିରଣ୍ୟକଶିପୁ ଖୁସି ଧର୍ମ ବଢ଼େଇବେ, କିନ୍ତୁ ବିପରୀତ କ'ଣ ହେଲା, କ୍ରୋଧ ଏଇ ଭାବିଲେ ଆମେ ତାଙ୍କୁ ହତ୍ୟା କରିଦେବେ, ଏ ଦୁଇଜଣ ଶିକ୍ଷକ ଭାବିଲେ, ତାଙ୍କୁ କହୁଛନ୍ତି, ଆରେ ବ୍ରହ୍ମବନ୍ଧୁ ତୁମେ ବ୍ରାହ୍ମଣ ନୁହଁ, ଅଧମ ବ୍ରାହ୍ମଣ, ବ୍ରାହ୍ମଣ ଉପରେ ଯାହା ଥାଇ ଅଧମ କାର୍ଯ୍ୟ କରୁଛ, ବ୍ରହ୍ମବନ୍ଧୁ କୌଣସି ବ୍ରାହ୍ମଣର ଗୁଣ ତମ୍ପା ନାହିଁ, ମୋର ଠାରୁ ପଇସା ନେଇ ମୋର ବିରୁଦ୍ଧରେ କାର୍ଯ୍ୟ କରୁଛ, ବ୍ରହ୍ମବନ୍ଧୁ କିମେ ତ ଇଏ କ'ଣ ସବୁ ଚାଲିଛି, କ'ଣ ସବୁ ଚାଲିଛି, କ'ଣ କିମେ ତତେ ବିପକ୍ଷ ଶ୍ରେତା ଆସିତା, ତ ମୋର ବିପକ୍ଷ ବିଷ୍ଣୁ ପକ୍ଷରେ ରହିଛ, ତୁମେ ଆଶ୍ରୟ ନେଇଛ, ଅସତା ଅସତ ଅସତ ବ୍ୟକ୍ତି ଭଳି କାର୍ଯ୍ୟ କରୁଛ ତୁମେ, ବ୍ରହ୍ମବନ୍ଧୁ ଅସାରଂ ଗ୍ରାହିତ ବାଳ, ମୋ ପୁଅକୁ ଅସାର ପ୍ରଦାନ କରିଛ, ସାର ଜିନିଷ ଦେଇନାହ, ମୁଁ ଯେଉଁ କହିଥିଲି ଧର୍ମ ଅର୍ଥ କାମ ଏସବୁ ସାମ ଦନ ସାମ ଦାନ ଭେଦ ଦଣ୍ଡ ଏସବୁ ଶିକ୍ଷା ପ୍ରଦାନ କରିବା ପାଇଁ, ସାର ବସ୍ତୁ ପ୍ରଦାନ କରିବା ପାଇଁ କହିଥିଲି, ତୁମେ ଅସାର ବସ୍ତୁ ତାକୁ ଦେଇଛ, ଅସାରଂ ଗ୍ରାହିତ ବାଳ ମା ଅନାମୃତ ଦୁର୍ମତେ, ଆରେ ମୂର୍ଖ ତୋର ମତି ଭ୍ରମ ହୋଇଯାଇ ଦୁର୍ମତେ, ମା ଅନାଥ ମୋର ଅନାଦର କରିଛ, ମୋ କଥା ମାନିନାହା, ଜାଣିଛ କ'ଣ ଫଳ ହେବ, ମାନେ ଭାବ ରହିଛି ସେ କଥା, ମା ଅନାଦୃତ, ତେଣୁ ଏଇଭଳି ଭାବରେ କଥା ଆରମ୍ଭ କରୁଛନ୍ତି। କ୍ରୋଧ ଆସିଯାଇଛି, କ୍ରୋଧା ସମୂହ ସମୂହ ବିଭ୍ରମ ସ୍ମୃତି ଭଂସା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରାଣ ସିଦ୍ଧି ଭଗବତୀ ଭଗବାନ କହିବେ ଦ୍ୱିତୀୟ ଅଧ୍ୟାୟରେ, କ୍ରୋଧ ଆସିଗଲେ ଆମର ବୁଦ୍ଧି ନଷ୍ଟ ହୋଇଯିବ, ବୁଦ୍ଧି ନଷ୍ଟ ହୋଇଗଲେ ଆମର ବିନାଶ ହେବ, ଏ କ୍ରୋଧ ଉପରେ ଆମେ ଶ୍ରୀଶ୍ରୀ ରାଧାକୃଷ୍ଣ ସେମାନେ କହନ୍ତି, ଜଣେ କାମକୁ ଜୟ କରିଯାଇପାରେ କିନ୍ତୁ କ୍ରୋଧକୁ ଜୟ କରିବା ବହୁତ କଷ୍ଟ। ଉଦାହରଣ ହେଉଛନ୍ତି ଶିବଜୀ, ଶିବଜୀ ଯେତେବେଳେ ଶିବଜୀ ଧ୍ୟାନ କରୁଥିଲେ, ତାଙ୍କର ଧ୍ୟାନକୁ ଭଙ୍ଗ କରିବା ପାଇଁ ଇନ୍ଦ୍ର ପଠାଇଲେ, କାରଣ ଶିବଜୀଙ୍କର ପ୍ରଥମ ପତ୍ନୀ ଯେ ସତୀ, ସେ ଆତ୍ମାହୁତି ଦେଇଥିଲେ, ତେଣୁ ଦେବତାମାନଙ୍କର ଭାଳେଣୀ ପଡ଼ିଗଲା, ତାଙ୍କର ତ କି ପତ୍ନୀ ନାହାନ୍ତି, କିଏ ପୁତ୍ର ଆସିବ, ପୁତ୍ର ଆସିଲେ ଦେବତାମାନଙ୍କର ସେ ହେବେ ସେନାପତି, କିନ୍ତୁ ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି, ସେନାନୀ ନାମ ହମ୍ ସ୍କନ୍ଧ, ସ୍କନ୍ଧ ବା କାର୍ତ୍ତିକେୟ ସେ ହେଉଛନ୍ତି ସେନା ମୁଖ୍ୟ ସେନାପତି, ସେ ଭଗବାନଙ୍କର ଜଣେ ବିଭୂତି, କିନ୍ତୁ ଶିବଜୀ ତ ତାଙ୍କର ପତ୍ନୀ ତ ବିୟୋଗ ହୋଇଗଲେ, ତାଙ୍କର କୌଣସି ପୁତ୍ର ନାହିଁ, ଆଉ ସେ ବିବାହ କରିବା ପାଇଁ ତାଙ୍କ ସେଇ ଯେଉଁ ସତୀ ସେ ପାର୍ବତୀ ରୂପରେ ଆସିଲେ, ହିମାଳୟଙ୍କର ପୁତ୍ରୀ ରୂପରେ ଆସିଲେ, ସେ ବହୁତ ତପସ୍ୟା କଲେ କିନ୍ତୁ ଆମର ତପସ୍ୟା ଭଙ୍ଗ ହେଉନାହିଁ, ତେଣୁ ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ପଠାଇଲେ କାମଦେବଙ୍କୁ, କାମଦେବଙ୍କୁ ସେ ବିଭିନ୍ନ ଅପ୍ସରାମାନଙ୍କ ସହିତ ବିଭିନ୍ନ ବସନ୍ତ ଋତୁ ଇତ୍ୟାଦି ନେଇ କାମବାଣ ପ୍ରୟୋଗ କରୁଛନ୍ତି ଶିବଜୀଙ୍କ ପାଖରେ, ଶିବଜୀ କାମ ଦ୍ୱାରା ପ୍ରଭାବିତ ହେଉନାହାନ୍ତି, ବରଂ ତାଙ୍କର କ୍ରୋଧ ଯାହା ହେଲା, ତେଣୁ ସେ ତୃତୀୟ ନେତ୍ରକୁ ଖୋଲିଦେଲେ, ତୃତୀୟ ନେତ୍ର ପ୍ରଳୟ ସମୟରେ ଶିବଜୀଙ୍କର ତ୍ରିନେତ୍ର ବୋଲି କୁହାଯାଏ ତାଙ୍କୁ, ତିନୋଟି ନେତ୍ର ରହିଛି ତାଙ୍କର, ଏ ତୃତୀୟ ନେତ୍ର ହେଉଛି ପ୍ରଳୟ କରିବା ପାଇଁ ସେ ନେତ୍ରଟି ଦିଆଯାଇଛି, ଅଗ୍ନି ବାହାରିବ ସେଥିରୁ ତୃତୀୟ ନେତ୍ର, ତେଣୁ ତୃତୀୟ ନେତ୍ର ଖୋଲିଦେଲେ କାମଦେବ ଭସ୍ମ ହୋଇଗଲେ, କିନ୍ତୁ କାମକୁ ଜୟ କରିଲେ ଶିବଜୀ, କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ, ଶିବଜୀଙ୍କ ଭଳି ଏତେ ଉନ୍ନତ ସ୍ଥିତିରେ ଅଛନ୍ତି ସେ କ୍ରୋଧକୁ ଜୟ କରିପାରିଲେ ନାହିଁ। ଯେତେବେଳେ ମଧ୍ୟ ଧ୍ରୁବକୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ସେତେବେଳେ ମଧ୍ୟ ଶିବଜୀ କ୍ରୋଧ ପ୍ରକାଶ କରିଥିଲେ, କ୍ରୋଧ କରି ହତ୍ୟା କରିବା ପାଇଁ ବସିଥିଲେ, ନିଜର ଭାଇକୁ ହତ୍ୟା କରିବା ପାଇଁ ବସିଥିଲେ, ସେଠି ଦ୍ୱିପଦ କହିଦେଲେ ବୋଲି, ଅପମାନ ସୂଚକ କଥା କହିଦେଲେ ବୋଲି ତାଙ୍କୁ ହତ୍ୟା କରିବା ପାଇଁ ବସିଗଲେ ଶିବଜୀଙ୍କର କ୍ରୋଧ, କିନ୍ତୁ ଭଗବାନ ତାଙ୍କର କାମ କ୍ରୋଧରୁ ମୁକ୍ତ, ସିଏ କାମ ତ ତାଙ୍କର ନାହିଁ, କ୍ରୋଧରୁ ମଧ୍ୟ ମୁକ୍ତ, ଭୋଗ ଆସି ଶୟନ ଦଶମ ସ୍କନ୍ଧ ଅନନ ବଧାରେ ବର୍ଣ୍ଣନା କରାଯାଇଛି, ଭଗବାନ ଶୟନ କରିଛନ୍ତି ଲକ୍ଷ୍ମୀଦେବୀଙ୍କର ବକ୍ଷରେ କୋଳରେ ଶୟନ ଭଗବାନ ଶୟନ କରିଥିଲେ, କୋଳରେ ଶୟନ କରିଥିଲେ ଲକ୍ଷ୍ମୀଦେବୀଙ୍କର ବୈକୁଣ୍ଠ ଲୋକରେ। ଭୃଗୁ ଗଲେ ତାଙ୍କ ବକ୍ଷ ଦେଶରେ ଗୋଟେ ପ୍ରହାର କଲେ, ପାଦ ପ୍ରହାର କଲେ, କିନ୍ତୁ ଭଗବାନଙ୍କର କ୍ରୋଧ ହେଲା ନାହିଁ, ବରଂ ଉଠି ପଡ଼ି ସାଙ୍ଗେ ସାଙ୍ଗେ ଲକ୍ଷ୍ମୀ ମଧ୍ୟ ଉଠି ପଡ଼ିଲେ ସାଙ୍ଗେ ସାଙ୍ଗେ, ଲକ୍ଷ୍ମୀଦେବୀଙ୍କୁ ମଧ୍ୟ କ୍ରୋଧ ହେଲା ନାହିଁ। ଏବଂ ଦୁଇ ଜଣ ଯାକ କ୍ଷମା ପ୍ରାର୍ଥନା କରୁଛନ୍ତି ଭୃଗୁଙ୍କ ପାଖରେ, ଏ କ୍ରୋଧ ବିଷୟରେ ବହୁତ କଥା ରହିଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ଏଇଭଳି ଭାବରେ କ୍ରୋଧ ଆସିଗଲା ହିରଣ୍ୟକଶିପୁର, କ୍ରୋଧ ଆସି ବହୁତ ପ୍ରକାର ଗାଳି ଦେବାକୁ ଆରମ୍ଭ କଲେ, ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ଆଉ ଯଦି ଟିକିଏ ଟିକିଏ ସମ୍ବରଣ ଟିକିଏ ତାଙ୍କୁ ସାନ୍ତ୍ୱନ ନ ଦେଇଥାନ୍ତେ, ବହୁତ ହତ୍ୟା କରିଦେଇଥାନ୍ତେ, ତାଙ୍କ କ୍ରୋଧ ବଢ଼ି ବଢ଼ିକା ଯାଉଛି। ଏଥିପରି ଗୋଟେ କଥା ଅଛି କ୍ରୋଧରେ, ସନ୍ଧି ସାଧବ ଲୋକେ ଦୁର୍ମିତ୍ରା ଛଦ୍ମବେଶୀନ ତେଷାମ ଉଦେ ତ୍ୟାଗମ କାଳେ ରୋଗ ପାତ କି ନାମ। ବହୁତ ରହିଛନ୍ତି ଅସାଧୁ ବ୍ୟକ୍ତି, ତୁମେ ଜଣେ ଅସାଧୁ ବ୍ୟକ୍ତି, ତୁମର କୌଣସି ସାଧୁତା ନାହିଁ, ଲୋକମାନଙ୍କ ଭିତରେ ଏଇଭଳି ଭାବରେ ଅସାଧୁ ବ୍ୟକ୍ତି ସବୁ ରହିଛନ୍ତି। ଦୁର୍ମିତ୍ରା ଛଦ୍ମବେଶୀନ, ମୈତ୍ର ବେଶରେ ଆସୁଛନ୍ତି, ମିତ୍ର ଭଳି କହୁଛନ୍ତି କିନ୍ତୁ ଛଦ୍ମବେଶ, ପ୍ରକୃତ ମିତ୍ର ନୁହଁନ୍ତି, ସେମାନେ ଶତ୍ରୁ, ଛଦ୍ମବେଶରେ ଆସିଛନ୍ତି। ତେଷା ଉଦେ ତି ଅଗମ କାଳେ ରୋଗ ପାତ କିନା ମିବ, ଯେଭଳି ଭାବରେ ରୋଗ ଯେଉଁ ରୋଗ କାହିଁକି ହେଉଛି, ସାଧାରଣତଃ ଭାବୁଛନ୍ତି ରୋଗଟା ଏଇଟା ହେଲା, ଇନଫେକ୍ସନ୍ ହେଇଗଲା, ଇଏ ହେଇଗଲା, ସେ ହେଇଗଲା, ଏଇସବୁ ବୈଜ୍ଞାନିକମାନଙ୍କ ମତ, କିନ୍ତୁ ଶାସ୍ତ୍ର ମତ ହେଉଛି ଏସବୁ ଶାସ୍ତ୍ର ଜାଣନ୍ତି, ହିରଣ୍ୟକଶିପୁ ସବୁ ଶାସ୍ତ୍ର ଜାଣନ୍ତି। ରୋଗ କାହିଁକି ହେଉଛି ନା ପାତ କି, ଜଣେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିବାରୁ ଏ ରୋଗ ଆସୁଛି। ରୋଗୀ ପାତିକିନା ମିବ, ରୋଗ ପାତିକିନା ମିବ, ଆମର ଆଚାର୍ଯ୍ୟ ଟୀକାରେ କହିଛନ୍ତି ବ୍ରହ୍ମକ୍ଷୟ ରୋଗୀ, ଜଣେ ଯଦି ବ୍ରାହ୍ମଣକୁ ହତ୍ୟା କରୁଛି ତାକୁ କ୍ଷୟ ରୋଗ ଆସୁଛି, କୁଷ୍ଠ ରୋଗ ଆସୁଛି ତାକୁ କ୍ଷୟ ରୋଗୀ। ସା କ୍ଷୟ ରୋଗ ହେଉଛି କ'ଣ, କ୍ଷୟ ରୋଗ ହେଉଛି କ୍ୟାନ୍ସର ନା କ'ଣ, ଯକ୍ଷ୍ମା, ଆଚ୍ଛା ଦେଖିବା ପଡ଼େ ଇଂଲିଶରେ କ'ଣ ଅଛି କ୍ଷୟ ରୋଗ। ସ୍ୟାତ୍ ସୁରାପ ସ୍ୟାବ ଦନ୍ତ, ସୁରାପ ଯେଉଁମାନେ ସୁରାପାନ କରୁଛନ୍ତି ତାଙ୍କର ଦନ୍ତ ନଷ୍ଟ ହୋଇଯାଉଛି, ଦନ୍ତ ନଷ୍ଟ ହୋଇଯାଉଛି, ସ୍ୟାବ ଦନ୍ତ। ସ୍ୱର୍ଣ୍ଣହାରି କୁ ନଖି, ସ୍ୱର୍ଣ୍ଣ ଯେଉଁମାନେ ସ୍ୱର୍ଣ୍ଣ ଅପହରଣ କରୁଛନ୍ତି ସେମାନଙ୍କ ନଖ ରୋଗ ହେଉଛି କୁ ନଖି। ଦୁଶ୍ଚର୍ମ ଗୁରୁତର୍କକ, କ'ଣ ଦୁଶ୍ଚର୍ମ କହିଲେ ଏଇଠି କୁଷ୍ଠ ରୋଗ, ଚୋଦ କୁଷ୍ଠ ଇତ୍ୟାଦି ଯେଉଁ ହେଉଛି ଏଇଟା ହେଉଛି ଚର୍ମ ରୋଗ। ଏ ଯେଉଁ ଦୁଶ୍ଚର୍ମ ଗୁରୁତର୍କକ, ଗୁରୁପତ୍ନୀ ସଙ୍ଗ ଯେଉଁମାନେ କରୁଛନ୍ତି ସେମାନଙ୍କୁ ଏଇଭଳି ଭାବରେ ରୋଗ ହୁଏ, ଏଇଭଳି ଭାବରେ ରହିଛି। କେଉଁ ରୋଗ କେଉଁଥିପାଇଁ ହେଉଛି ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଏଇଟା ସ୍ମୃତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଇଏ ଜାଣିଛନ୍ତି, ସବୁ ଶାସ୍ତ୍ର ପଢ଼ିଛନ୍ତି, ସବୁ କିଛି ଜ୍ଞାନ ଅଛି ତାଙ୍କର ହିରଣ୍ୟକଶିପୁଙ୍କର। ତେଣୁ ଏଇଭଳି ଭାବରେ ତାଙ୍କ କ୍ରୋଧ ବଢ଼ି ବଢ଼ିକା ଯାଉଛି। ତେଣୁ ଗୁରୁପୁତ୍ର ଭାବିଲେ ନିଶ୍ଚିନ୍ତ ଭାବରେ ହତ୍ୟା ହେବ, ଆଜି ଆମେ ଯାହା ଭାବୁଥିଲୁ ଦରମା ବଢ଼ିବ, ଦରମା ବଢ଼ିବ କ'ଣ ପ୍ରାଣ ଯିବ ଆଜି। ତେଣୁ ସେମାନେ ଭୟରେ ଡରି ଡରି କହୁଛନ୍ତି ଗୁରୁପୁତ୍ର ଉବାଚ, ଗୁରୁପୁତ୍ର ଏଠି ଜଣେ କହୁଛନ୍ତି, ମୁଁ ଭାବ କେତେ ବଡ଼ ଭାଇ ସନ୍ଦେହ ଏବଂ ଅମରତା ଦୁଇ ଜଣ ଅଛନ୍ତି, ଦୁଇ ଜଣ କହୁନାହାନ୍ତି, ଜଣେ ଥିଲେ ବୋଲେ, ତେଣୁ ଜଣେ କହୁଛନ୍ତି, ଦୁଇ ଜଣ ଗୁରୁପୁତ୍ରକୁ କୁହାଯାଇଥାନ୍ତା, ଦୁଇ ଜଣ ଭିତରେ ଗୁରୁପୁତ୍ରକୁ କୁହାଯାଇଥାନ୍ତା। ଗୁରୁପୁତ୍ରମାନେ ଜଣେ ସବୁ ରହିଛନ୍ତି, ଆଉ ଜଣେ ଆସିନାହାନ୍ତି, ବଡ଼ ଭାଇ ଆସିଥିବେ, ବଡ଼ ଭାଇ ଟିକେ ଆସିଛନ୍ତି, ଭାବୁଛେ ମୁଁ ମୋ ଦରମା ବଢ଼ିଲେ ସାନ ଭାଇର ଦରମା ବଢ଼ିବ, ଆଉ ଅସୁବିଧା ନାହିଁ, ଦୁଇ ଜଣ ଯିବା ଦରକାର ନାହିଁ, ଭାବିକି ଜଣେ ଆସିଛନ୍ତି। ତେଣୁ ସେ କହୁଛନ୍ତି ପ୍ରଭୁ ନ ମତ୍ ପ୍ରଣୀତମ, ଏ ଏକ ବଚନ ମତ୍ ପ୍ରଣୀତମ, ଦୁଇ ଜଣ କଥା କୁହାଯାଏ ଜଣିକିଆ କଥା, ନ ମତ୍ ପ୍ରଣୀତମ ସରକାର, ଆମେ ଏଇଟା ମୁଁ କହିନାହିଁ, ନ ମତ୍ ପ୍ରଣୀତମ ମୁଁ ଏ କଥା କହିନାହିଁ, ନ ପର ପ୍ରଣୀତମ ଆପଣ କହିଥିଲେ କାଳେ ଯେ ଛଦ୍ମବେଶରେ ଆସିବ, ସାବଧାନ ଆମେ ଜାଗ୍ରତ ରହିଛୁ, କେହି ଆସିନାହାନ୍ତି ତାଙ୍କୁ ଏ ଶିକ୍ଷା ଦେବା ପାଇଁ, ମୁଁ ମଧ୍ୟ ଏଇଟାକୁ ଶିକ୍ଷା ଦେଇନାହିଁ, ନ ମତ୍ ପ୍ରଣୀତମ ନ ପର ପ୍ରଣୀତମ। ସୁତୋ ବଦତ୍ୟେଷ ତବେନ୍ଦ୍ର ଶତ୍ରୁ, ଯଦି ତୁମେ କହିନ ଆଉ କିଏ ଛଦ୍ମବେଶରେ ଆସିନାହିଁ ତାହେଲେ ଇଏ କେମିତି ଏ ଜ୍ଞାନ ପ୍ରାପ୍ତ ହେଲା, ଯଦି ହିରଣ୍ୟକଶିପୁ ଚିନ୍ତା କରିବେ। ତେଣୁ ସେ କହୁଛନ୍ତି ସୁତୋ ବଦତ୍ୟେଷ, ଆପଣଙ୍କର ଏ ଯେଉଁ ସୁତ ଏ ଯେଉଁ କଥା କହୁଛନ୍ତି ଇଏ ତବେନ୍ଦ୍ର ଶତ୍ରୁ, ଇଏ ଇନ୍ଦ୍ର ଶତ୍ରୁ, ଆପଣ ଇନ୍ଦ୍ରଙ୍କ ଶତ୍ରୁ, ବହୁତ ବଡ଼ ବଡ଼ ବ୍ୟକ୍ତିଙ୍କର ଶତ୍ରୁ, ଆମର ଶତ୍ରୁ କାହିଁକି ହେଉ, ଆମେ ଦିନ ଛୋଟ, ଆମେ କ'ଣ ଶକ୍ତି ରହିଛି? ଆପଣ ଯଦି ଆମର ଶତ୍ରୁ ହେବେ ଆମେ ବଞ୍ଚିପାରିବୁ? ଇନ୍ଦ୍ର ଯଦି ଆପଣଙ୍କ ସହିତ ଯୁଦ୍ଧ କରିବେ, ଆମେ କିଛି ନୁହଁ, ଆମ ପାଖରେ କିଛି ଶକ୍ତି ନାହିଁ, ଇନ୍ଦ୍ର ଶତ୍ରୁ ନୈସର୍ଗିକ ଏ ପୁତ୍ରର ଯେଉଁ କଥା ଆସିକି ଆସୁଛି ନୈସର୍ଗିକ ସ୍ୱାଭାବିକ ଭାବରେ ଆସୁଛି, ତ କି ଶିକ୍ଷା ଦେଇନାହାନ୍ତି ମତିରସ୍ୟ ରାଜନ ଏ ରାଜନ ତାର ମତି ସ୍ୱାଭାବିକ ଭାବରେ ରହିଛି, କାରଣ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ସେ ବହୁତ ଚେଷ୍ଟା କରେ ତାଙ୍କୁ କହିବା ପାଇଁ କିଏ ତୁମକୁ ଏ ଜ୍ଞାନ ଦେଇଛି। ସେ କହିଲେ ଭଗବାନ ଯେମିତି ଚୁମ୍ବକ ଗୁହାକୁ ଆକର୍ଷଣ କରେ, ମୋର ମନ ସେହିଭଳି ଭାବରେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇ ରହୁଛି, ଏଇଭଳି ଭାବରେ କହିଥିଲେ। ତେଣୁ ବର୍ତ୍ତମାନ ସେ କହୁଛନ୍ତି ପୁତ୍ରର ଏଇ ଯେଉଁ ଭାବ ଏବଂ ନୈସର୍ଗିକ ଭାବ ନିୟଚ୍ଛ ମନ୍ୟୁ କଦାସ୍ମମାନ ସରକାର, ଆପଣ କ୍ରୋଧ ସମ୍ବରଣ କରନ୍ତୁ, ଆପଣ ଯଦି କ୍ରୋଧ ପ୍ରକାଶ କରିବେ ଆମକୁ ଆମ ପ୍ରାଣ ନେଇଯିବେ, କ୍ରୋଧ ସମ୍ବରଣ, ଆମେ ହେଉଛି ବ୍ରାହ୍ମଣ ମନ୍ୟୁ କଦାସ୍ମମାନ, ଆମ ପରେ ଅଯଥା ଦୋଷାରୋପ କରନ୍ତୁ ନାହିଁ, କଦର୍ଯ୍ୟ ଏଇଟା ଆମର ପ୍ରକୃତରେ କୌଣସି ଦୋଷ ନାହିଁ, ଆପଣ ଯଦି ଦୋଷ ଦେଉଛନ୍ତି ଆରୋପ କରୁଛନ୍ତି ଦୋଷାରୋପ କରୁଛନ୍ତି, ଆମର ଦୋଷ ନାହିଁ ଆପଣ ଦୋଷ ଦେଉଛନ୍ତି ଦୋଷାରୋପ କରୁଛନ୍ତି, ସେଥିପାଇଁ ଆମ କ୍ରୋଧ ହେଉଛି। ପ୍ରଭୁ ଆପଣ କ୍ରୋଧ ସମ୍ବରଣ କରନ୍ତୁ, ନିୟଚ୍ଛ ମାନ କ୍ରୋଧ ସମ୍ବରଣ କରନ୍ତୁ, ଏଇଭଳି ଭାବରେ ଯେତେ କହିଲେ ଶ୍ରୀ ନାରଦ ଉବାଚ। ବର୍ତ୍ତମାନ ନାରଦ କହୁଛନ୍ତି, ଯୁଧିଷ୍ଠିର କଥା କହୁଛନ୍ତି, କଥା ଚାଲିଛି, ନାରଦ କହୁଛନ୍ତି ଗୁରୁଣେଇବ ପ୍ରତିପ୍ରୋକ୍ତ ଭୂୟ ଆହ ସୁରସୁତମ ନଚେତ୍ ଗୁରୁମୁଖିୟମ ତେ କୁତୋ ଅଭଦ୍ରା ସତୀମତୀ। ଏଥିରେ ପୁତ୍ର ଉପରେ କ୍ରୋଧ ଆସିଲା, କ୍ରୋଧଟା ଆଉ ତାଙ୍କ ଉପରେ ନ ରହିକିରି ଗୁରୁପୁତ୍ରଙ୍କ ଉପରେ ନ ରହିକି ନିଜ ପୁତ୍ର ଉପରେ ଆସିଲା, କ୍ରୋଧଟା ଆସିଲା, କ୍ରୋଧଟା ଆଉ ସମ୍ବରଣ ହେଇନି, କ୍ରୋଧଟା ଆସିଗଲା। ଗୁରୁଣେଇବ ପ୍ରତିପ୍ରୋକ୍ତ ଗୁରୁର ଗୁରୁମାନେ ଗୁରୁ ଯେତେବେଳେ ଏହିଭଳି ଭାବରେ କହିଲେ ଉତ୍ତର ଦେଲେ ସେତେବେଳେ ଭୂୟ ଆହା ସୁର ସୁତମ, ବର୍ତ୍ତମାନ ସୁର ଅସୁର ସୁତମ ଏଇସବୁ ପ୍ରହ୍ଲାଦ ବର୍ତ୍ତମାନ ପୁଣି କହିଲେ ପଚାରିଲେ, ସେତେବେଳେ ପଚାରିଥିଲେ ପୁଅ ବହୁତ ଆନନ୍ଦରେ ମୋତେ ପୁଅ କ'ଣ ଶ୍ରେଷ୍ଠ ଶିକ୍ଷା କରିଛି ଗୁରୁଙ୍କ ଠାରୁ କହ, ଏଇଟା କହିଥିଲେ। ବର୍ତ୍ତମାନ ପୁଣି ପଚାରୁଛନ୍ତି ପୁଅ ଉପରେ କ୍ରୋଧ ଆସିଯାଇଛି, ନଚେତ୍ ଗୁରୁମୁଖିଆ ଆରେ ତୁ ତ ଏଇ ଯେଉଁ କଥା ଯେଉଁ କହିଲୁ ଗୁରୁମାନେ କେତେ କହିନାହାନ୍ତି, ଗୁରୁମୁଖିୟମ କୁତ ଅଭଦ୍ରା ସତୀମତୀ, ତୁ ଏ ଅଭଦ୍ର ସତୀ ଅସତୀମତୀ କେମିତି ଆସିଲା, କେଉଁଠି ଆସିଲା? ଏଇଠି କ୍ରୋଧ ପ୍ରକାଶ ପୁତ୍ର ଉପରେ, ଏଇଠି ଆଚାର୍ଯ୍ୟମାନେ ଜଣେ ଟୀକାରେ କହୁଛନ୍ତି କୁତ ଅଭଦ୍ରା ସତୀମତୀ, କହିଲେ ଏ ଅଭଦ୍ର ମତୀ କେମିତି ଆସିଲା? ଅଭଦ୍ର କହିଲେ ସରସ୍ୱତୀ ଦେବୀ ତାର ଅର୍ଥ କରୁଛନ୍ତି ଭାଗବତରେ, ସେଥିପାଇଁ ପ୍ରଥମେ ସରସ୍ୱତୀଙ୍କୁ ବନ୍ଦନା କରୁଛେ, ନାରାୟଣ ନମସ୍କୃତ୍ୟ ନରମ ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସ। ସରସ୍ୱତୀ ଦେବୀ ଆର ଅର୍ଥକୁ ଏବଂ ନିନ୍ଦାକୁ ପ୍ରଶଂସାରେ ପରିଣତ କରିଛନ୍ତି, ଭଗବାନଙ୍କୁ ବହୁତ ବ୍ୟକ୍ତି ଗାଳି ଦେଇଛନ୍ତି ଭାଗବତରେ, ଇନ୍ଦ୍ରଙ୍କର ଆରମ୍ଭ କରି ବହୁତ ବ୍ୟକ୍ତି ଗାଳି ଦେଇଛନ୍ତି ଭଗବାନଙ୍କୁ, କିନ୍ତୁ ସରସ୍ୱତୀ ଦେବୀ ସେଟାକୁ ସହିପାରିବେ ନାହିଁ, ତାଙ୍କର ସ୍ୱାମୀଙ୍କର ନିନ୍ଦା ସହିପାରିବେ ନାହିଁ। ତେଣୁ ସରସ୍ୱତୀ ଦେବୀ ତାଙ୍କର ଯେଉଁ ରହିଛି ଜ୍ଞାନ, ସେଇ ସରସ୍ୱତୀ ଭଗବାନଙ୍କ ଜ୍ଞାନ ଶକ୍ତି ହେଉଛନ୍ତି ସରସ୍ୱତୀ ଦେବୀ, ତେଣୁ ସେ ସେଇ ଅପମାନକୁ ମାନରେ ପରିଣତ କରିଦେଇପାରିବେ, ସରସ୍ୱତୀ ଦେବୀଙ୍କ ଶକ୍ତି ରହିଛି। ତେଣୁ ଅଭଦ୍ରା କହିଲେ ଯାହାଠାରୁ ଆଉ ଅଧିକ କିଛି ଭଦ୍ର ନାହିଁ, ବହୁତ ଉତ୍ତମ କଥା କହିଛ, ତାର ଅର୍ଥ ହେଉଛି ସେଇଟା, ସରସ୍ୱତୀ ଦେବୀ ତାର ଅର୍ଥ ଏଇଭଳି ଭାବରେ କରିଛନ୍ତି, ଭାଗବତରେ ଏଇଭଳି ଭାବରେ ରହିଛି କଥା ରହିଛି ସବୁ ଅଭଦ୍ରା ସତୀମତୀ। ତେଣୁ ଏଥିରେ ପଚାରିଲେ ପୁଅ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି, ପୁଅ କିନ୍ତୁ ଭୟ କରୁନାହିଁ, ତେଣୁ ସେ ପ୍ରହ୍ଲାଦ ମହାରାଜ ସେ ଶାନ୍ତ ଭାବରେ ସେ କରୁନାହାନ୍ତି, ଭୟ କରିକି କହୁନାହାନ୍ତି, ବ୍ୟାକୁଳ ଭାବରେ କହୁନାହାନ୍ତି, ତାଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ କହୁଛନ୍ତି, ତେଣୁ ସେ କହୁଛନ୍ତି ଶାନ୍ତ ଭାବରେ କହୁଛନ୍ତି ପ୍ରହ୍ଲାଦ, ତିନୋଟି ଶ୍ଳୋକ କହିଛନ୍ତି, ଏ ତିନୋଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ କହୁଛନ୍ତି ଯେ ସତ୍ୟମ ୟମ କୃଷ୍ଣ ବିଷୟ ମତି ଭବନ ମତେ ଭବନ ମତେ ଅସତ୍ୟବ, ଇଏ କହିଲେ ନା ଅସତ୍ୟ ବୋଲି କହିଲେ, ତେଣୁ ପୁଅ ଚିନ୍ତା କରୁଛନ୍ତି, ପୁଅ କହିବା ପୂର୍ବରୁ ଚିନ୍ତା କରୁଛନ୍ତି ଏ କଥା, ଆଚାର୍ଯ୍ୟ ମାନେ ତାଙ୍କ ଟୀକାରେ ସେ କଥା କହିଛନ୍ତି, ସତ୍ୟମ୍ ନିୟମ କୃଷ୍ଣ ବିଷୟ ମତି ମତି ଭବନ ମତେ ଅସତ୍ୟବ। କୃଷ୍ଣଙ୍କ ବିଷୟରେ ଯେଉଁ ମତି ଜଣଙ୍କର ହେଇଛି ମାନେ ଏଇଟା ହେଉଛି ମାନେ ବହୁତ ଉନ୍ନତ ମତି, ବହୁତ ଭଦ୍ର ମତି, କିନ୍ତୁ ତୁମ ଭଳି ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷରେ ଏଇଟା ହେଉଛି ଅସତି ଅସତି ହେବ। କିଞ୍ଚ ଏଷା ମତି ଭବାଦୃଶନା କୁତୋପି କଦାଚିତ ବି ନୋତ୍ପଦତେ ଇତି ବକୃତ୍ୟ ଉପହାସ ନାହ। କାରଣ କେଉଁଠୁ ଥରେ ଅଭଦ୍ର ମତି ଆସିଲା, ଇଏ କହୁଛନ୍ତି ପ୍ରହ୍ଲାଦ ଚିନ୍ତା କରୁଛନ୍ତି ତୁମ ଭଳି ଭବାଦୃଶନ ତୁମ ଭଳି ବ୍ୟକ୍ତିମାନଙ୍କର କେତେବେଳେ ହେଲେ କୁତୋପି କଦାଚିତ ବି କୌଣସି ସମୟରେ ଏବଂ ନୋତ୍ପଦତେ କୃଷ୍ଣଙ୍କ ବିଷୟରେ ବକ୍ତି ଆସିବ ନାହିଁ। ଯେଉଁମାନେ କାହିଁକି ଆସିବନି ସେ କୁହାଯିବ, ଏମାନେ ତୁମ ଭଳି ବ୍ୟକ୍ତିମାନଙ୍କ ପାଖରେ ଆସିବ ନାହିଁ। ତେଣୁ ଇଏ ଉପହାସ କରି କହୁଛନ୍ତି ପ୍ରହ୍ଲାଦ ଏଇଟାକୁ ଯେଉଁ କହୁଛନ୍ତି ଏ ଶ୍ଳୋକଟି କହିବେ ଉପହାସରେ କହୁଛନ୍ତି, ଉପହାସରେ କହୁଛନ୍ତି, କିନ୍ତୁ ବିନମ୍ର ଭାବରେ କହୁଛନ୍ତି, ଶାନ୍ତ ଭାବରେ କହୁଛନ୍ତି। ମତିର୍ନ କୃଷ୍ଣେ କରତ ସୁଗବା ମିଥୋ ବିପଦ୍ୟେତ ଗୃହବ୍ରତାନାମ ମଦାନ୍ତ ଗୋଭୀର ବିଶତାନ୍ତା ମିଶ୍ରମ ପୁନଃ ପୁନଃଣ। ମତିର୍ନ କୃଷ୍ଣେ ଭଗବାନ ପାଖରେ ମତେ ଆସିବ ନାହିଁ, ମତିର୍ନ କୃଷ୍ଣେ କରତ ସୁତବା ଅନ୍ୟମାନଙ୍କ ଚେଷ୍ଟାରେ ହଉ ବା ନିଜ ଚେଷ୍ଟାରେ ହଉ ଆମେ ଜଣେ ଭଗବାନଙ୍କୁ ଜାଣିପାରିବା ନାହିଁ। ମତିର୍ନ କୃଷ୍ଣେ କରତ ସୁତବା ମିଥୋ ବି ପଦ୍ୟେତ ମିଥୋ ମିଶିକିରି ମଧ୍ୟ ଜଣେ ମିଶିକିରି ମଧ୍ୟ ଚେଷ୍ଟା କଲେ ମଧ୍ୟ ଭଗବାନଙ୍କ ପାଖରେ ଆମେ ମତେ ଆସିପାରିବ ନାହିଁ। ଗୃହ କେଉଁମାନଙ୍କର ଆମେ ଗୃହବ୍ରତ ନା ଗୃହବ୍ରତ ଗୃହବ୍ରତ ଏମାନେ ସବୁ ଗୃହବ୍ରତ ସେଥିପାଇଁ ତାଙ୍କର ଭଗବାନଙ୍କ ପାଖରେ ମନ ଆସିବ ନାହିଁ ମତେ ଆସିବ ନାହିଁ। ଗୃହବ୍ରତ ଗୃହବ୍ରତ କ'ଣ ଗୃହବ୍ରତ ହେଉଛି ଏ ଘର ଘର ହେଉଛି ତାଙ୍କ ସବୁକିଛି, ଘରର କେମିତି ମଙ୍ଗଳ ହେବ ଘରର କେମିତି ଭୌତିକ ଉନ୍ନତି କେମିତି ହେବ ସେଇଥିପାଇଁ ଗୃହବ୍ରତ ବୋଲି କୁହାଯାଉଛି। ଗୃହବ୍ରତ ତାଙ୍କର ସବୁବେଳେ ଚିନ୍ତା ଚାଲିଥିବ, କୃଷ୍ଣଙ୍କ ବିଷୟରେ ଚିନ୍ତା ନଥିବ। ଆମର ଭଗବତ ଗୀତାରେ ଭଗବାନ ଗୃହବ୍ରତମାନଙ୍କ ବିଷୟରେ କହିଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ହେଉଛି ଏଇଟା। ଆମେ ସବୁବେଳେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛେ, ସେମାନେ ସବୁବେଳେ ଗୃହ ବିଷୟରେ ଚିନ୍ତା କରୁଛନ୍ତି। କିଭଳି ଚିନ୍ତା କରୁଛନ୍ତି, ମନି 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 ସ୍ୱିଟର ଦେନ୍ ମନି ବ୍ରାଇଟର ଦେନ୍ ସନ୍ସାଇନ୍। ଆଉ ଗୌରବ ବିଷୟରେ ମହାଲଗୀତା କହନ୍ତି, ଗୌରବୀତା ସରସ୍ୟାରେ କୁହାଯାଇଛି ଏଁ ଇଦମ ଅଧ୍ୟ ମାୟାଲବ୍ଧ ଇଦମ୍ ପ୍ରାପ୍ସେ ମନୋରଥମ ଇଦମ୍ ଅସ୍ତି ଇଦମ୍ ଅପି ମେ ଭବିଷ୍ୟତି ପୁନର୍ଧନମ। ଏଇଭଳି ଭାବରେ ତାଙ୍କ ଭକ୍ତି ରହିଛି ଗୃହବ୍ରତ ଇଦ ମଧ୍ୟ ମହାଲବ୍ଧ ଏତିକି ଟଙ୍କା ମୋର ହେଇଛି 40 ଲକ୍ଷ ଟଙ୍କା ରହିଛି ମୋ ପାଖରେ ଇଦ ମଧ୍ୟ ମହାଲବ୍ଧ ଇଦମ୍ ଅସ୍ତି ଇଦମ୍ ଏତିକି ଅଛି ଇଦ ମଧ୍ୟ ବର୍ତ୍ତମାନ ଏତିକି ପାଇଲି ଏତିକି ମୋର ଥିଲା ଏତିକି ପାଇଲି ପୁଣି ଏତିକି ପାଇଲି ଇଦମ୍ ଇଦମ୍ ଅସ୍ତି ଇଦମ୍ ଅପି ମେ ଭବିଷ୍ୟତ ପୁନର୍ଧନ ଭବିଷ୍ୟତ କାଳରେ ପୁଣି ତାକୁ ଏମିତି ରଖିବି ସେମିତି ରଖିବି ସେ ଟଙ୍କା ବଢ଼ିବ। ଏଇଭଳି ଭାବରେ ତାଙ୍କର ଚାଲିଥିବ ଚିନ୍ତାଧାରା ଚାଲିଥିବ, ସିଏ ହେଉଛି ତାଙ୍କର ଜପ। ସେଇଟା ସେମାନେ ହରେକୃଷ୍ଣ ଜପ ନଥିବ ତାଙ୍କର ଟଙ୍କା ମନି 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 କେଉଁଠି ଟଙ୍କା କେମିତି ବଢ଼ି ଚାଲିବ ଏ ଗୃହବ୍ରତ ମାନଙ୍କର ଜପ। ତେଣୁ ସେଇଭଳି ଭାବେ ଗୃହବ୍ରତ ମାନଙ୍କର ଭଗବାନ ପାଦପଦ୍ମରେ ମନ ଆସିପାରିବ ନାହିଁ। କୃଷ୍ଣଙ୍କ ବିଷୟରେ କାହିଁକି ଚିନ୍ତା କରିବା, ସେତିକି ସମୟ ଯଦି ଆମେ ଚିନ୍ତା କରିବା କେମିତି ଧନ ଆସିବ କେମିତି କେଉଁ ପଇସା ଆସିବ ସଂଗ୍ରହ ଆସିବ ପଇସା ମିଳିଯିବ ଏତିକି ଟଙ୍କା ପାଇଯିବା, କୃଷ୍ଣ ବିଷୟରେ ଚିନ୍ତା କଲେ କ'ଣ କ'ଣ ପଇସା ଆସିବ। ତେଣୁ ଏ ଗୃହବ୍ରତ ସେମାନେ ଭାବନ୍ତି ଏ ଯେଉଁ ଅର୍ଥ ଏଇ ଯେଉଁ ସବୁ କିଛି ଅର୍ଥ ସବୁ ଅର୍ଥ କିନ୍ତୁ ଜାଣନ୍ତି ନାହିଁ, ଅନର୍ଥର ମୂଳ ହେଉଛି ଅର୍ଥ। ଏ ଯେଉଁ ଅର୍ଥ ହେଉଛି ସବୁ ପ୍ରକାର ଅନର୍ଥ ଆଣିବ, ବହୁତ ପ୍ରକାର ଅସୁବିଧା ଅଛି ସେ ଅର୍ଥରେ। ଭାଗବତ ଏକାଦଶ ସ୍କନ୍ଧରେ 23 ଅଧ୍ୟାୟରେ ସେ ବ୍ରାହ୍ମଣ ଜଣ ଅବନ୍ତୀ ବ୍ରାହ୍ମଣ ଜଣ କହିଛନ୍ତି ସେ କଥା ଅର୍ଥର କେମିତି ଅନର୍ଥ ରହିଛି ସେମାନେ ଜାଣିପାରନ୍ତି ନାହିଁ। ଏ ଭଗବତ ବିଷୟ ହେଉଛି ପରମାର୍ଥ, ସେ ବିଷୟ ଜାଣିପାରନ୍ତି ନାହିଁ, ଖାଲି ଏଇ ଭୌତିକ ଅର୍ଥ ପ୍ରତି ସେମାନେ ଧାବିତ ହୁଅନ୍ତି। ସବୁବେଳେ ଚାଲିଥାଏ କେମିତି ଅଧିକରୁ ଅଧିକ ରୋଜଗାର କରିବେ, ଆହୁରି ଅଧିକ ତା ଆହୁରି ରୋଜଗାର, ଏଇଭଳି ଭାବରେ ଚାଲିଥାଏ।
ମୃତ୍ୟୁ ପର୍ଯ୍ୟନ୍ତ ଶେଷ ହେବ ନାହିଁ। ପ୍ରଳୟାନ୍ତ ଉପା ମୃତ୍ୟୁ ଆସିବା ପର୍ଯ୍ୟନ୍ତ ମଧ୍ୟ ଚାଲିଥିବ, ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିଥିବ। ଇଏ ହେଉଛି ଗୃହବ୍ରତଙ୍କ କଥା। ତେଣୁ ସେ ଗୃହବ୍ରତମାନେ ଅଦାନ୍ତ ଗୋଭୀ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେମାନେ ଦମନ କରିନାହାନ୍ତି। ଯେଉଁ ଧନ ପାଉଛନ୍ତି ସେ ଧନରେ ଏ କାମ କେମିତି ପରିତୃପ୍ତ ହେବ ସେଥିପାଇଁ ସେମାନେ ଲାଗିଛନ୍ତି। ଅଦାନ୍ତ ଗୋଭୀ ବିଶଦାନ ତମିଶ୍ର, ସେମାନେ ତମିଶ୍ର ନରକକୁ ପ୍ରବାସ କରୁଛନ୍ତି, ଜାଣିପାରୁନାହାନ୍ତି। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ତ୍ରିବିଧମ ନରକ ସେଦମ, ଏ ନରକକୁ ଯିବା ପାଇଁ ତିନୋଟି ରାସ୍ତା ରହିଛି। ଏ ଗୃହବ୍ରତମାନେ ଏଇ ତିନୋଟି ରାସ୍ତାରେ ଧାବମାନ ହେଉଛନ୍ତି ଯିବା ପାଇଁ, ନରକକୁ ଯିବା ପାଇଁ। ତମିଶ୍ର ପୁନଃ ତାର ବିତଚାରଣା, ସେମାନେ ଯେଉଁ କାମ ତୃପ୍ତି କରୁଛନ୍ତି, ବହୁତ ଆନନ୍ଦ ଉପଭୋଗ କରୁଛନ୍ତି ବୋଲି ଭାବୁଛନ୍ତି, ପ୍ରକୃତରେ ଏମାନେ କିଛି ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି। ପୁନଃ ଚାର୍ବିତ ଚାର୍ବାଣନା, ଆଖୁ ଜଣେ କିଣିକିରି ଆଣିଲା ତାକୁ ଚୋବେଇଲେ କିଛି ରସ ବାହାରିବ, କିନ୍ତୁ ତାକୁ ଯଦି ସେ ଫିଙ୍ଗି ଦେଇଛି, ରସ କାଢ଼ିକିରି ଫିଙ୍ଗି ଦେଇଛି, ତାକୁ ଚୋବେଇଲେ କ'ଣ ରସ ବାହାରିବ? ଏ ଭୌତିକ ଜଗତରେ ଆନନ୍ଦ ହେଉଛି ଚାର୍ବିତ ଚାର୍ବାଣନା। ତେଣୁ ଆ ଉପରେ ବହୁତ ବାସ୍ୟ ରହିଛି। ବିଶେଷ ଭାବରେ ପ୍ରଭୁପାଦ ମହାରାଜ ଦେଇଛନ୍ତି, ବିଶ୍ୱନାଥ ଚତୁର୍ଥୀ ଠାକୁର କହିଛନ୍ତି। ଆମେ ଅନ୍ତତ ଏହି ଗୋଟିଏ ଶ୍ଳୋକକୁ ସଂକ୍ଷେପରେ କହିବା ସମୟ ହୋଇଯାଇଛି। ତେଣୁ ଯଦି ହିରଣ୍ୟକଶିପୁ କହିବେ, ନନୁ ଗୃହବ୍ରତା କଦାଚିତ ସ୍ୱଗ୍ନ ଅପି ଭବନ୍ତି, ତୁ ଯେଉଁ କହୁଛୁ ଗୃହବ୍ରତ ନରକକୁ ଯିବେ, ସେମାନେ ସ୍ୱର୍ଗକୁ ଯାଉଛନ୍ତି ଗୃହବ୍ରତ, ସେମାନେ ଯେଉଁ ଯଜ୍ଞ ରହିଛି କ'ଣ କ୍ରତୁ କହିଲେ ଯେଉଁ ତ୍ରୈବିଦ୍ୟା ମାନ ସବୁ ଏହିସବୁ କର୍ମକାଣ୍ଡ ଧାରାରେ ସେମାନେ ସବୁ ଯଜ୍ଞ କରି ସେମାନେ ସ୍ୱର୍ଗକୁ ଉନ୍ନୀତ ହୁଅନ୍ତି, ଆଉ ତୁ କ'ଣ କହୁଛୁ ନରକକୁ ଯାଉଛନ୍ତି ବୋଲି? ଯଦି ଏସବୁ ଭାବନାର କଥା ସବୁ ଚାଲିଛି, ଯଦି ଏଇଟା ଭାବିବେ, ତେଣୁ ତାର ଅର୍ଥ ହେଉଛି, ତାର ପ୍ରହ୍ଲାଦ ମହାରାଜଙ୍କର ଭାବନା ହେଉଛି କ'ଣ ନା, ବେଶ୍ୟାଳୟ ସ୍ୱର୍ଗ ବା ତୁଲ୍ୟ ଭବେତି ଭାବ, ବେଶ୍ୟାଳୟ ଏବଂ ସ୍ୱର୍ଗ ଏକା ଭଳି ତୁଲ୍ୟ ଭବନ୍ତି। ତେଣୁ ପ୍ରକୃତରେ ସେମାନେ ନରକକୁ ହିଁ ଗତି କରୁଛନ୍ତି। ତେଣୁ ଏହିଭଳି ଭାବରେ ତା'ପରେ ଦୁଇଟି ଶ୍ଳୋକ ରହିଛି, ଆମର ସମୟ ହୋଇଯାଇଛି, ତେଣୁ ଆମେ ଆଉ ଗୋଟେ ବିସ୍ତାର ଭାବରେ କହିବା। ଏଇ ତିନୋଟି ଶ୍ଳୋକ ହେଉଛି ବହୁତ ମୁଖ୍ୟ ଶ୍ଳୋକ। ତା'ପରେ ଯେଉଁ ରହିଛି, ଏସବୁ କହିଲା ପରେ ହତ୍ୟା କରିବା ପାଇଁ ଚେଷ୍ଟା କରିବେ ପ୍ରହ୍ଲାଦକୁ, କ୍ରୋଧ ଆସିବ। ଏଇଠି ଯୁଧିଷ୍ଠ ମହାରାଜ ଜାଣିବା ପାଇଁ ଚାହୁଁଥିଲେ କ'ଣ ପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ, ଏଇଠୁ ଆସିବ, ଏଇଥିପାଇଁ ହତ୍ୟା କରିବା ପାଇଁ ଚାହିଁଲେ ବର୍ତ୍ତମାନ। ଏସବୁ କଥା ରହିଛି, ଆସନ୍ତାକାଲି ଆମ ଅନ୍ତିମ ଦିବସ ଏ କଥାକୁ ସଂକ୍ଷେପରେ ବିଶେଷ କରିବା। ତେଣୁ ହତ୍ୟା କରିବା ପାଇଁ ଯେତେ ଚେଷ୍ଟା କରିବେ, ସବୁ ପ୍ରକାର କୌଶଳ ବାହାର କରିବେ, ଏତେ ଶକ୍ତି ଥିଲା, ଏତେ ଯୋଗସିଦ୍ଧି ଥିଲା, ସବୁ ଶକ୍ତି ପ୍ରୟୋଗ କରି ତାଙ୍କୁ ହତ୍ୟା କରିପାରିବେ ନାହିଁ, ଏଠି ବର୍ଣ୍ଣନା କରାଯିବ। ତେଣୁ ତାଙ୍କର ଭୟ ଆସିଯିବ, ପ୍ରହ୍ଲାଦଙ୍କୁ ଭୟ ଆସିଯିବ, ତାକୁ ମୁଁ ହତ୍ୟା କରିପାରିନାହିଁ, ଛୋଟ ପିଲା 5 ବର୍ଷ ବାଳକ, ଏତେ ଚେଷ୍ଟା କରି ହତ୍ୟା କରିପାରିବେ ନାହିଁ, ଭୟ କରିକି ସୂଚନା କରିବେ, ଆରମ୍ଭ କରିବେ। ତେଣୁ ଗୁରୁମାନେ ଗୁରୁକୁ କହିବେ, ଚଣ୍ଡାମାନଙ୍କୁ କହିବେ, ସରକାର କାହିଁକି ଏତେ ନିନ୍ଦା କରୁଛନ୍ତି, ଛୋଟ ପିଲା ସିଏ, ତାର କ'ଣ ଜ୍ଞାନ ଉଦୟ ହେଲାଣି, ବାନ୍ଧିକି ରଖନ୍ତୁ, ଆମର ପିତା ନଆସିବା ପର୍ଯ୍ୟନ୍ତ ବାନ୍ଧିକି ରଖନ୍ତୁ, ବୟସ ହେଇଗଲେ ତା ବୁଦ୍ଧି ବଦଳିଯିବ, କିଛି ଚିନ୍ତା କରନ୍ତୁ ନାହିଁ। ଏହିଭଳି ଭାବରେ କହିବାରୁ ସେ ପୁଣି ତାଙ୍କୁ ପଠାଇବେ, ତାଙ୍କୁ ଗୁରୁଙ୍କ ପାଖକୁ ପଠାଇବେ। ତେଣୁ ପ୍ରହ୍ଲାଦ ଏଠି ଯେତେବେଳେ ତାଙ୍କର ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେବେ, ଷଷ୍ଠ ଏବଂ ସପ୍ତମ ଅଧ୍ୟାୟରେ ଏସବୁ ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେଇଛନ୍ତି। ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେବେ, ସେତେବେଳେ ଦେଖିବେ ଗୁରୁ ମାନେ ଦେଖିବେ, ଦୁଇ ଜଣ ଗୁରୁ ଦେଖିବେ, ପ୍ରକୃତରେ ଏମାନେ ଆମର କଥା ଶୁଣୁନାହାନ୍ତି, ଧର୍ମ ଅର୍ଥ କାମ ଏ ବିଷୟରେ ସ୍ଥାନ ଦାନ ଦଣ୍ଡ ଭେଦ ଏସବୁ ବିଷୟରେ କଥା ଶୁଣୁନାହାନ୍ତି, ସେଇ ଯେଉଁ ହରିଙ୍କ ବିଷୟରେ ସବୁ ଶୁଣୁଛନ୍ତି, ଆମ କଥା ଶୁଣୁନାହାନ୍ତି, ସେ ଜାଣିପାରିବେ। ପ୍ରହ୍ଲାଦ ମହାରାଜ ସମସ୍ତଙ୍କୁ ତାଙ୍କର ମତିକୁ ନଷ୍ଟ କରିଦେଲାଣି। ତେଣୁ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ, ଗୁରୁପୁତ୍ର ଷଣ୍ଢେ ଅମରକ ପ୍ରହ୍ଲାଦକୁ ଆଣିକି ଛାଡ଼ିଦେବେ ହିରଣ୍ୟକଶିପୁ ପାଖରେ, ରାଜାଙ୍କ ପାଖରେ, କହିବେ ଏ ସମସ୍ତ ମତିକୁ ନଷ୍ଟ କରିସାରିଲାଣି। ତେଣୁ ସେଇଠି ହିରଣ୍ୟକଶିପୁ ଚିନ୍ତା କରିବେ, ଏତେ କାଳ ପର୍ଯ୍ୟନ୍ତ ମୁଁ ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଛି, ନିଜେ ମାରିନଥିଲି, ଆଜି ମୁଁ ନିଜେ ମାରିବି। ତେଣୁ ଯେତେବେଳେ ପ୍ରହ୍ଲାଦଙ୍କ ନିଜେ ଗ୍ରହ କରିବେ, ନିଜେ ହତ୍ୟା କରିବା ପାଇଁ ଚେଷ୍ଟା କରିବେ, ତେଣୁ ଭଗବାନ ନୃସିଂହଦେବ ଆବିର୍ଭାବ ହେବେ। ଏ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ, ନୃସିଂହଦେବ ଯେତେବେଳେ ଆବିର୍ଭାବ ହେବେ, ନୃସିଂହଦେବ ବ୍ରହ୍ମାଙ୍କର ସମସ୍ତ ବରକୁ ସତ୍ୟରେ ପରିଣତ କରି ରକ୍ଷା କରି ହିରଣ୍ୟକଶିପୁ ହତ୍ୟା କରିବେ। ହିରଣ୍ୟକଶିପୁ ହତ୍ୟା କଲା ପରେ ଭଗବାନ ବିଷ୍ଣୁଦେବଙ୍କର ବହୁତ କ୍ରୋଧ ଆସିବ। ଏମାନେ ସବୁ ବିଶ୍ୱର ସମସ୍ତ ଦେବତାମାନେ ମୁନିମାନେ ଅସୁରମାନେ ସିଦ୍ଧ କାରଣ ଗନ୍ଧର୍ବ ଯେତେ ଅଛନ୍ତି ଅଧିବାସୀ ସମସ୍ତେ ଆସି ଭଗବାନ ପ୍ରାର୍ଥନା କରିବେ, କେହି ତାଙ୍କୁ ଶାନ୍ତ କରିପାରିବେ ନାହିଁ। ତେଣୁ ପ୍ରହ୍ଲାଦ ମହାରାଜ ଆମେ ସ୍ତୁତି କରିବେ। ନବମ ଅଧ୍ୟାୟରେ ସେ ସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ଷଷ୍ଠ ଅଧ୍ୟାୟ ବିଷୟରେ ସ୍ତୁତି ବିଷୟରେ ଆଗରୁ କହିଥିଲେ ଶିକ୍ଷା ବିଷୟରେ, ନବମ ଅଧ୍ୟାୟ ସ୍ତୁତି ବିଷୟରେ ସନ୍ଧ୍ୟାବେଳେ କହୁଥିଲେ। ବିଭିନ୍ନ ଭାବରେ ଅଲଗା ଅଲଗା ସମୟରେ ସବୁ ସେଟିଂରେ କୁହାଯାଇଛି କଥା, ତାଙ୍କ ବିଷୟରେ କୁହାଯାଇଛି। ତାପରେ ଭଗବାନଙ୍କର କ୍ରୋଧ ଶାନ୍ତ ହେବ। ଦଶମ ଅଧ୍ୟାୟରେ ଭଗବାନ ତାଙ୍କୁ କହିବେ ବର ମାଗିବା ପାଇଁ ଗ୍ରହଣ କର ବରଙ୍କ ଠାରୁ। ଏସବୁ ଦଶମ ଅଧ୍ୟାୟରେ ଭଗବାନ ତାଙ୍କୁ କୌଣସି ବର ଚାହିଁବେ ନାହିଁ, ଏକଥା ସବୁ ଦଶମ ଅଧ୍ୟାୟରେ ସବୁ ରହିଛି। ଏଭଳି ଭାବରେ ଦଶଟି ଅଧ୍ୟାୟରେ ଭଗବାନ ନୃସିଂହଦେବ କଥା, ତାଙ୍କର ଭକ୍ତ ପ୍ରହ୍ଲାଦ ମହାରାଜ କଥା ରହିଛି। ଆମକୁ ସୁଯୋଗ ମିଳିଲା ଆମକୁ କିଛି କହିଲେ ଆସନ୍ତାକାଲି ଆମେ କଥାକୁ ଶେଷ କରିବା, ଆମ କଥାକୁ ବିଶ୍ରାମ ଦେବା। ତେଣୁ କାହାର କିଛି ପ୍ରଶ୍ନ ଅଛି ଜଣେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଗୌର ପ୍ରମାନନ୍ଦେ।